वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंद 64 अध्याय श्लोक 42। जतहं प्रणमे विप्रान् जथाहं प्रणमे विप्रान् अनुकूलं समाहितः अनुकालं समाहितः तथा नमन्त जुयं च तथा नमन्त जुयं च जो अन्यथा मे सदंडभाक् जो अन्यथा मे सदंडभाक् यथाहं प्रणमे विप्रान् अनुकालं समाहितः तथा नमन्त जुयं च जो अन्यथा मे सदंडभाक् यथाहं प्रणमे विप्रान् अनुकालं समाहिता तथा नमन्त जुयं च जो अन्यथा मे सदंडभाक् कालं समाहितम् दानवन्त जुयं च जोन्यथा मे सदण्डभाग् यतहं प्रणमे विप्रान् अनुकालं समाहितः तथा नमन्त जूयं च जोन्यथा मे सदण्डभाग् यतहं प्रणमे विप्रान् अनुकालं समाहितम् जूयं च जोन्यथा मे सदण्डभाग् यतहं प्रणमे विप्रान् अनुकालं समाहितः तथा नमन्त जुयं च जोन्यथा मे सदण्डभाग् यतहं प्रणमे विप्रान् अनुकालं समाहितः तथा नमन्त जुयं च जोन्यथा मे सदण्डभाग् यतहं प्रणमे विप्रान् अनुकालं समाहितः तथा नमन्त जुयं च जोन्यथा मे सदण्डभाग् ଶ୍ଳୋକର ଅନୁବାଦ। ମୁଁ ଯେପରି ଯତ୍ନର ସହିତ ବ୍ରାହ୍ମଣମାନଙ୍କୁ ପ୍ରଣାମ ନିବେଦନ କରୁଛି ସେହିପରି ଏହା ନ ମାନୁଥିବା ବ୍ୟକ୍ତିକୁ ଦଣ୍ଡ ପ୍ରଦାନ କରିବି। ହରେ କୃଷ୍ଣ ପ୍ରସ୍ତ ଭକ୍ତ ସଜାନନ୍ଦ ମାତୃବୃନ୍ଦ ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ତେଣୁ ଆମେ ଗତକାଲି ଏ ଶ୍ଳୋକଟି କହିଥିଲେ, ଆ ପୂର୍ବ ଶ୍ଳୋକଟି 41 ନମ୍ବର ଶ୍ଳୋକ, ଏଥିରେ କୁହାଯାଇଥିଲା ବିପ୍ରଂ କୃତାଗସମପି ନୈବ ଦୃହତ ମାମ କାହା ଘ୍ନନ୍ତଂ ବହୁ ସମ୍ପନ୍ତଂ ବା ନମସ୍କୃତ ନିତ୍ୟଶ। ତେଣୁ ଗତ ଶ୍ଳୋକ ସହିତ ଏ ଶ୍ଳୋକର ସମ୍ବନ୍ଧ ରହିଛି। ତେଣୁ ଏ ଶ୍ଳୋକଟିରେ ଆମେ ଗତକାଲି ଆଲୋଚନା କରିଥିଲେ କିଭଳି ଭାବରେ, ଆମେ ଆସନ୍ତାକାଲି ଗତକାଲି କହିଥିଲେ କିଭଳି ଭାବରେ ଯାଦବମାନଙ୍କ ମନରେ ପ୍ରଶ୍ନ ଆସୁଛି, ଯଦି ବ୍ରାହ୍ମଣମାନେ ଆମ ପ୍ରତି ଦ୍ରୋହ କରନ୍ତି ବା ଆମର ଆମକୁ ଆମ ପ୍ରତି କିଛି ଅପରାଧ କରନ୍ତି ତାହେଲେ ଆମେ ତାଙ୍କୁ କିଛି କରିବୁ ନାହିଁ, ନା କିଛି କରିବୁ ନାହିଁ ତାଙ୍କୁ। ବିପ୍ରଂ କୃତାଗସମପି ନୈବ ଦୃହତ ମାମକା, ବିପ୍ରମାନେ ତୁମକୁ ପ୍ରତି କୃତାଗସ ବା ଅପରାଧ କଲେ ମଧ୍ୟ ତୁମେ ତାଙ୍କ ପ୍ରତି କୌଣସି ଦ୍ରୋହ କରିବ ନାହିଁ। ଗ୍ରହନ୍ତଂ ବହୁ ସମ୍ପତ୍ତଂ ବା ସେମାନେ ତୁମକୁ ତାଡ଼ନା କରନ୍ତୁ ବା ଅଭିଶାପ ଦିଅନ୍ତୁ ଯାହା କରନ୍ତୁ, ନମସ୍କୃତ ନିତ୍ୟଶ ସବୁବେଳ ପାଇଁ ତାଙ୍କୁ ନମସ୍କାର କରିବ, ପ୍ରଣାମ କରିବ। ଏଇ ଶ୍ଳୋକଟି କହୁଛନ୍ତି, ଗତକାଲି ଆମେ ଆଲୋଚନା କରିଥିଲେ। ତେଣୁ ଭଗବାନ ବର୍ତ୍ତମାନ କହୁଛନ୍ତି ଯେ ଯଥାହମ୍ ପ୍ରଣମେ ବିପ୍ରାଣ, ଭଗବାନ ଯେ ଖାଲି କଥାରେ କହିଦେଉଛନ୍ତି ଆଉ ନିଜେ କାର୍ଯ୍ୟ କରୁନାହାନ୍ତି ତା ନୁହଁ। ତେଣୁ ଭଗବାନ ନିଜେ ସେ କାର୍ଯ୍ୟ କରୁଛନ୍ତି, ନିଜେ କରିକି ଦେଖାଉଛନ୍ତି। ଭଗବତ ଗୀତା ତୃତୀୟ ଅଧ୍ୟାୟ ଏକୋଇଶ ଶ୍ଳୋକରେ କହିଲେ ଯେ ଯଦ୍ଯଦା ଚରତି ଶ୍ରେଷ୍ଠ ତତ୍ତଦ ଏବେ ତରୋଜନ ସଯତ୍ ପ୍ରମାଣ କରୁତେ ଲୋକସ୍ତଦନୁ ବର୍ତ୍ତତେ। ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ଆଚରତି ଶ୍ରେଷ୍ଠ, ସେ ଶ୍ରେଷ୍ଠ ଯେଉଁମାନେ ଯେଉଁଭଳି କାର୍ଯ୍ୟ କରିବେ ତତ୍ତତେ ଏବେ ତରୋଜନ, ଯେଉଁମାନେ ନିମ୍ନ ସ୍ତରରେ ଅଛନ୍ତି ସେମାନେ ସେହିଭଳି ଭାବରେ କାର୍ଯ୍ୟ କରିବେ। ସେ ଯେଉଁ ପ୍ରମାଣକୁ ପ୍ରତିଷ୍ଠା କରିବେ ଅନ୍ୟମାନେ ସେହି ପ୍ରମାଣକୁ ଗ୍ରହଣ କରିବେ। ତେଣୁ ଯେଉଁମାନେ ମୁଖ୍ୟ ହେବେ ତାଙ୍କ ପ୍ରତି ବହୁତ ଦାୟିତ୍ୱ ରହିଛି, ବହୁତ ବଡ଼ ଦାୟିତ୍ୱ। ମୁଖ୍ୟ ଯେଉଁମାନେ ମୁଖ୍ୟ ଅଛନ୍ତି ତାଙ୍କ ପ୍ରତି ବଡ଼ ଦାୟିତ୍ୱ। ସେଇଟା ମୁଖ୍ୟ ଯଦି ଅନ୍ଧ ହେବ ଅନ୍ୟମାନେ ସବୁ ଅନ୍ଧ ଭଳି କାର୍ଯ୍ୟ କରିବେ, ସେମାନେ କ'ଣ ବାଟ, ସିଏ ଯେଉଁମାନେ ମୁଖ୍ୟ ସେମାନେ ତ ଜାଣିନାହାନ୍ତି ରାସ୍ତା, ଆଉ ସେ ଅନ୍ୟମାନଙ୍କୁ କ'ଣ ବାଟ ବତେଇବେ। ଆଜିର ଯୁଗରେ ଯେଉଁମାନେ ମୁଖ୍ୟ ହେଉଛନ୍ତି ସେମାନେ ପ୍ରକୃତରେ କ'ଣ, ସେମାନେ ହେଉଛନ୍ତି ଅନ୍ଧ। କେବଳ ଆଜିର ଯୁଗରେ ନୁହଁ, ସତ୍ୟ ଯୁଗଠାରୁ ମଧ୍ୟ ସେ କଥା ରହିଛି। ପ୍ରହ୍ଲାଦ ମହାରାଜ ତାଙ୍କର କଥାରେ କହୁଛନ୍ତି, ତାଙ୍କ ପିତା ହିରଣ୍ୟକଶିପୁ କହୁଛନ୍ତି ଭାଗବତ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ କହୁଛନ୍ତି ଯେ ନ ତେ ବିଧୁ ସ୍ୱାର୍ଥଗତି ହି ବିଷ୍ଣୁ ଦୁରାଶୟା ଯେ ବୈରର୍ଥମାନିନ ଅନ୍ଧା ଯଥାନ୍ଧୀରୁପନୀୟମାନ ତେପି ସ୍ୱତନ୍ତ୍ରିୟା ମୃଦାମ ନିବଦ୍ଧା। ପ୍ରହ୍ଲାଦ ମହାରାଜଙ୍କ ଚରିତ ଆମେ ସବୁ ଶୁଣିଛେ ଜାଣିଛେ। ପ୍ରତିବର୍ଷ ଭଗବାନଙ୍କର ନୃସିଂହଦେବଙ୍କ ଆବିର୍ଭାବ ତିଥିରେ ମଧ୍ୟ ଆମେ ପ୍ରହ୍ଲାଦଙ୍କ ବିଷୟରେ କହୁଛେ। ତେଣୁ ଆମର ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯେଉଁ ପୁରୀରେ ରହିଥିଲେ ସିଏ କେବଳ ଭାଗବତର ଏଇ ଦୁଇଟି ପ୍ରସଙ୍ଗ ଶ୍ରବଣ କରୁଥିଲେ, ଗୋଟେ ହେଉଛି ଧ୍ରୁବ ମହାରାଜଙ୍କର ଚରିତ ଏବଂ ଗୋଟେ ହେଉଛି ପ୍ରହ୍ଲାଦ ମହାରାଜଙ୍କ ଚରିତ। ଏଇ ଭକ୍ତ ଚରିତ ଭଗବାନଙ୍କ ଭକ୍ତଙ୍କର କଥା ଶୁଣିବା ପାଇଁ ଆଗ୍ରହ, ଭଗବାନ ସେ ତ ନିଜେ ଭଗବାନ, ଭକ୍ତ ଭଗବାନ କଥା ଶୁଣିବା ପାଇଁ ଆଗ୍ରହ, ଭଗବାନ ଭକ୍ତଙ୍କ କଥା ଶୁଣିବା ପାଇଁ ଆଗ୍ରହ, ଏଇସବୁ ରହିଛି। ତେଣୁ ଭଗବାନ ନିଜ କଥା କ'ଣ ଶୁଣିବେ, ଅବଶ୍ୟ ଭଗବାନ ନିଜ କଥା ମଧ୍ୟ ଶୁଣନ୍ତି କିନ୍ତୁ ତାଙ୍କୁ ବେଶୀ ଭଲ ଲାଗେ ତାଙ୍କର ଭକ୍ତଙ୍କର ଚରିତ। ଆମେ ଦେଖୁଛୁ ତାଙ୍କ ଜୀବନରେ ସେ ଆଚରଣ କରିଛନ୍ତି ସେଇଟା, କେବଳ ଧ୍ରୁବ ମହାରାଜ ଏବଂ ପ୍ରହ୍ଲାଦ ମହାରାଜଙ୍କ ଚରିତ ଶ୍ରବଣ କରୁଥିଲେ। ତେଣୁ ପ୍ରହ୍ଲାଦ ମହାରାଜ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇ ଘଟଣାଟି ଅଛି, ଯେତେବେଳେ ପାଠ ପଢ଼ୁଥିଲେ ଷଣ୍ଢ ଏବଂ ଅମର୍କ ଯେଉଁ ହିରଣ୍ୟକଶିପୁ ଏତେ ଶକ୍ତିଶାଳୀ ହୋଇଯାଇଥିଲେ, ଏମିତି ଦେବତାମାନେ ଆସି ତାଙ୍କର ସେବା କରୁଥିଲେ, ଏତେ ଶକ୍ତିଶାଳୀ ହୋଇଯାଇଥିଲେ। କୁହାଯାଏ ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏଇ ତିନି ଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତ ଦେବତାମାନେ ଆସି ତାଙ୍କର ସେବା କରୁଥିଲେ। ଏ କଥା ଯେତେବେଳେ ଭାଗବତ ସପ୍ତମ ସ୍କନ୍ଧରେ ଯେ ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ, ସେ କହୁଛନ୍ତି ମୁଁ ନିଜେ ମଧ୍ୟ ଆସି ତାଙ୍କର ଗୁଣଗାନ କରୁଥିଲି, ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ନାରଦ ମୁନି ନିଜେ ଆସିକରି ହିରଣ୍ୟକଶିପୁଙ୍କର ଗୁଣଗାନ କରୁଥିଲେ। ଏଇ ଲୀଳାଟିକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଦଶଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ହିରଣ୍ୟକଶିପୁଙ୍କର କଥା ନୃସିଂହଦେବଙ୍କର କଥା ଦଶଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ପଞ୍ଚମ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି କିଭଳି ଭାବରେ ସେ ଯେଉଁ ପାଠ ପଢ଼ୁଥିଲେ ହିରଣ୍ୟ କ'ଣ ଯେଉଁ ରହିଛନ୍ତି ଶୁକ୍ରାଚାର୍ଯ୍ୟଙ୍କର ପୁତ୍ର ଦୁଇ ପୁତ୍ର ଷଣ୍ଢ ଏବଂ ଅମର୍କ ସେ ସବୁ ପାଠ ପଢ଼ିକିରି ଆସିଛନ୍ତି। ହିରଣ୍ୟକଶିପୁ ପଚାରୁଛନ୍ତି କ'ଣ ତୁ ପାଠ ପଢ଼ିଛୁ, ଏଇଭଳି ଭାବରେ ପଚାରୁଛନ୍ତି। ସେ ଏକଥା କହୁଛନ୍ତି ଯେ ମୁଁ ଭାବୁଛି ସେ ଏଇଟା ହେଉଛି ଶ୍ରେଷ୍ଠ ପାଠ ଯେ ଭଗବାନ କଥା ଶ୍ରବଣ କରିବା, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁଂସାର୍ପିତ ବିଷ୍ଣୁ ଭକ୍ତିଶ୍ଚ ନବଲକ୍ଷଣା କ୍ରିୟତେ ଭଗବତୀ ଅଧା ତନ୍ମନି ଅଧିତମ ଉତ୍ତମମ୍। ଆ ପୂର୍ବରୁ ମଧ୍ୟ ସେ ପଚାରିଥିଲେ ପ୍ରହ୍ଲାଦଙ୍କୁ, ପ୍ରହ୍ଲାଦ ମଧ୍ୟ ସେହିଭଳି ଭାବରେ କହିଥିଲେ ହରିଙ୍କର ଭଜନ କରିବା। ଏ କଥା ଶୁଣି ସେ ଭୀଷଣ କ୍ରୋଧ ପ୍ରକାଶ କରିଥିଲେ ସେ ଶିକ୍ଷକମାନଙ୍କ ଉପରେ, ଦୁଇ ଜଣଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ତେଣୁ ତାଙ୍କୁ ଚେତାବନୀ ଦେଇଥିଲେ ଦେଖ ତ ଆମର ଯେଉଁ ଗୁରୁକୁଳ ରହିଛି ସେଠି ବୈଷ୍ଣବମାନେ ଯାଇକରି ଛଦ୍ମବେଶରେ ଯାଇକରି ବିଷ୍ଣୁଙ୍କର କଥା କହୁଛନ୍ତି, ସତର୍କ ରହିବ। ତେଣୁ ଏଥରିକ ଯେଉଁ ଆସିଲେ ଦ୍ୱିତୀୟ ଥର ପାଇଁ, ଏଥରିକ ଦୁଇ ଜଣ ଶିକ୍ଷକ ନ ଆସି ଜଣେ ଆସିଲେ, ଜଣେ ଭୟ କରି ରହିଗଲେ କାଳେ କ'ଣ ଅସୁବିଧା ହେବ, ତେଣୁ ଜଣେ ଆସିଲେ ତାଙ୍କ ଉପରେ ଇଏ ପୁଣି ତୁମକୁ ମନା କରିଥିଲି ଏ ଶିକ୍ଷା ତାକୁ ଦିଆଯିବ ନାହିଁ ବୋଲି, ପୁଣି ତାକୁ ଦିଆଗଲା। ଏଇ ଭଗବାନ ବିଷ୍ଣୁଙ୍କର ଭକ୍ତି କରିବା କଥା କହିଲେ, ତେଣୁ ସିଏ କହୁଛନ୍ତି ଆଜ୍ଞା ଆମେ ଏଇ ଶିକ୍ଷା ଦେଉନାହୁଁ, ଆମେ ଏଇ ଶିକ୍ଷା ଦେଇନାହୁଁ। ଏଇଟା ବି ଅନ୍ୟମାନେ କିଏ ଆସିନାହାନ୍ତି, ଆମେ ସତର୍କ ସହିତ ଜଗିଥିଲୁ, କେହି ଯେମିତି ନ ଆସନ୍ତୁ, କିନ୍ତୁ ଆମେ ଯାହା ଭାବୁଛୁ ଏଇଟା ତାଙ୍କର ଯେଉଁ ତାଙ୍କର କ'ଣ ସ୍ୱଭାବ, ସ୍ୱଭାବରୁ ଏଇଟା ସବୁ ରହିଛି, ସେ ମୂଳରୁ ସେ ସବୁ ଜାଣିଛନ୍ତି ତାଙ୍କ ସ୍ୱଭାବ ସେଇଟା। ଏଇଭଳି ଭାବରେ ଯେତେବେଳେ ପଚାରିଲେ ହିରଣ୍ୟକଶି ପଚାରିଲେ ପୁଅକୁ ପ୍ରହ୍ଲାଦକୁ, ତତେ ଯଦି ତୋର ମତିକୁ ଏଭଳି କିଏ ଭ୍ରମ କରିଦେଲା, ମତିକୁ କିଏ କ'ଣ ମତିରେ କେମିତି ସବୁ ବିଭିନ୍ନ ପ୍ରକାର ଏ ସବୁ ଗଣ୍ଡଗୋଳ ଜିନିଷ ସବୁ ପରିଦେଲା କିଏ, ବହୁତ ସୁନ୍ଦର ଶ୍ଳୋକଟି ଅଛନ୍ତି। ତେଣୁ ସେ କହୁଛନ୍ତି ତୁମର ମତିରେ ଏଭଳି ଭାବରେ କେମିତି ଦୁଶ୍ଚିନ୍ତା ସବୁ ଦୁର୍ମତି ବା ସବୁ ଖରାପ ଜିନିଷ କିଏ ଭରିଦେଲା ତୁମ ମତିରେ, ତୁମ ମତିରେ ହରିଙ୍କର ଭଜନ କରିବା ପାଇଁ କେମିତି ଆସିଲା, ଏଇଟା ଖରାପ କଥା କେମିତି ଆସିଲା ତୁମ ମତିରେ, ଏଇଭଳି ପ୍ରଶ୍ନ ପଚାରିଲେ। ତେଣୁ ସେଇ ପ୍ରଶ୍ନ ପଚାରିଲେ ଯେତେବେଳେ ପ୍ରହ୍ଲାଦ ମହାରାଜ ତିନୋଟି ଶ୍ଳୋକରେ ପ୍ରହ୍ଲାଦ ତାଙ୍କର ପିତାଙ୍କୁ ଉତ୍ତର ଦେଉଛନ୍ତି। ସେ କହୁଛନ୍ତି ମତିର୍ନ କୃଷ୍ଣେ ପରତଃ ସ୍ୱତୋ ବା ମିଥୋ ବିପଦେତ ଗୃହବ୍ରତାନାମ ଅଦାନ୍ତ ଗୋଭୀର୍ ବିଶତାନ୍ତ ମିଶ୍ରମ ପୁନଃ ପୁନଃ ଚର୍ବିତ ଚର୍ବଣାନାମ। ଇଏ ଆମ ପାଇଁ ଶିକ୍ଷା, ହିରଣ୍ୟକଶିପୁ ମାଧ୍ୟମରେ ଆମ ପାଇଁ ସମଗ୍ର ମାନବ ସମାଜ ପାଇଁ ଶିକ୍ଷା। ବର୍ତ୍ତମାନ ବର୍ତ୍ତମାନର ଯୁଗରେ ସେହିଭଳି ଭାବରେ କାହାର ମନରେ ଭଗବାନ କଥା ଆସୁନାହିଁ, ମତିର୍ନ କୃଷ୍ଣେ ପରତ ସ୍ୱତ ବା ଅନ୍ୟମାନଙ୍କ ଦ୍ୱାରା ହେଉ ବା ନିଜ ଦ୍ୱାରା ହେଉ ଭଗବାନ କୃଷ୍ଣଙ୍କ ପାଖରେ ମତି ଆସୁନାହିଁ। ମତିର୍ନ କୃଷ୍ଣେ ପରତ ସ୍ୱତ ବା ମିଥୋ ବିପଦ୍ୟତ ଗୃହବ୍ରତାନାମ କାହିଁକି ଆସୁନାହିଁ ନା ଗୃହବ୍ରତ, ସେମାନେ ଘରେ କେମିତି ଇନ୍ଦ୍ର ସୁଖରେ ରହିବେ ସେହିଭଳି ଭାବରେ ରହିଛନ୍ତି ଗୃହପ୍ରତା ନା ଅଧାନ୍ତ ଗୋଭୀର ତାଙ୍କର ଇନ୍ଦ୍ରିୟମାନଙ୍କୁ ସେମାନେ ଦମନ କରିପାରୁନାହାନ୍ତି, ଇନ୍ଦ୍ରିୟମାନଙ୍କର ତୃପ୍ତିରେ ଲାଗିଛନ୍ତି। ବିଷତାମ ତମିଶ୍ରମ ସେମାନେ ନର୍କୁ ପ୍ରବେଶ କରୁଛନ୍ତି। ପୁନଃ ପୁନଃ ଚର୍ବିତ ଚର୍ବଣାନାମ ଭୌତିକ ଜଗତରେ ବର୍ତ୍ତମାନ ଯୁଗରେ ଆମେ ଯଦି ଦେଖିଯିବା ଇସ୍କନ ବାହାରେ ସବୁ ଯେଉଁଭଳି ଭାବେ ଦୁନିଆ ରହିଛି ତାକୁ ଦେଖିଲେ ଆମେ ନ୍ୟୁଜ୍ ଟିଭି ଖୋଲିଦେଲେ ସେଇଟା ଦେଖିବା, ନ୍ୟୁଜ୍ରେ ସେଇଟା ଦେଖିବା, ଏଇ ଲୋକମାନେ କ'ଣ କରୁଛନ୍ତି ଚର୍ବିତ ଚର୍ବଣା ନା, ଯେମିତିମାନଙ୍କର ଆଖୁ ଆଖୁ ଖଣ୍ଡେ ରହିଛି ତାକୁ ଜଣେ ଚୋବେଇକିରି ରସ ଚୋଷିକିରି ଫିଙ୍ଗିଦେଲା, ପୁଣି ଜଣେ ଆସିକିରି ତାକୁ ଆଉ ଥରେ ଚୋଷୁଛି, ତା ଦେହରେ କ'ଣ ରହିଛି ରସ, ଭୌତିକ ଜଗତରେ ଯେଉଁ ସୁଖ ହେଉଛି ଏଇଭଳି ଭାବରେ ଚର୍ବିତ ଚର୍ବଣା ନା, ଲୋକମାନେ ଏଇଭଳି ଭାବରେ ଚର୍ବିତକୁ ଚର୍ବଣ କରୁଛନ୍ତି, ଭୌତିକ ଜଗତର ଯେଉଁ ସୁଖ ଏଇ ଚର୍ବିତ ଚର୍ବଣା ନା। ତେଣୁ ସେ କହୁଛନ୍ତି ନ ଦେବିଧୁ ସ୍ୱାର୍ଥଗତି ବିଷ୍ଣୁ ଦୁରାଶୟା ଯେ ବହିରର୍ଥ ମାନିନ ଅନ୍ଧା ଯଥା ଦେଇ ରୂପେ ନିୟମାନା ତେପି ସ୍ୱତନ୍ତ୍ରିୟା ମୃଦାମ୍ନି ବଦ୍ଧା। ବର୍ତ୍ତମାନ ଯୁଗରେ ଯେଉଁମାନେ ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି ମୁଖ୍ୟ ସବୁ ଯେଉଁମାନେ ସେମାନେ ଅନ୍ଧ, ତେଣୁ ସାଧାରଣ ଲୋକମାନେ ତାଙ୍କୁ ଅନୁସରଣ କରୁଛନ୍ତି, ସେମାନେ ମଧ୍ୟ ସେହିଭଳି ଭାବରେ ଅନ୍ଧା ଯଥାନ୍ତି ରୂପ ନିୟମାନା, ଗୋଟିଏ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବତେଇଲେ କ'ଣ ହେବ, ଖାଲିରେ ପଡ଼ିବା ହିଁ ସାର ହେବ, କେମିତି ସେମାନେ ଅନ୍ଧ ନା ନହେଲେ ବିଧୁ ସ୍ୱାର୍ଥ ଗତି ବିଷ୍ଣୁ, ସେମାନେ ଜାଣିପାରୁନାହାନ୍ତି ତାଙ୍କର ସ୍ୱାର୍ଥ କେଉଁଥିରେ, ସେମାନେ ଭାବୁଛନ୍ତି ତାଙ୍କର ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରିବାଟା ହେଉଛି ତାଙ୍କର ସ୍ୱାର୍ଥ। ଏହି ପ୍ରସଙ୍ଗରେ ଗୋଟେ କଥା ରହିଛି, ଗୋଟେ ହେଉଛି ଦୁଇଟି ବସ୍ତୁ ରହିଛି, ଦୁଇଟି କଥା ରହିଛି, ଗୋଟେ ହେଉଛି ପ୍ରେୟ ଗୋଟେ ହେଉଛି ଶ୍ରେୟ, ସମସ୍ତେ ପ୍ରେୟ ପଛରେ ଧାବମାନ ହେଉଛନ୍ତି, ଶତକଡ଼ା ଅନେଶ୍ୱତ ଭାବ ଲୋକ ପ୍ରେୟ ପଛରେ କେମିତି ଇନ୍ଦ୍ରିୟମାନଙ୍କୁ ତୃପ୍ତି ପ୍ରଦାନ କରିବା, ଏ ପ୍ରେୟ ବସ୍ତୁ, ପ୍ରେୟ ବସ୍ତୁ ପ୍ରତି ଧାବମାନ ହେଉଛନ୍ତି ସମସ୍ତେ। ଶ୍ରେୟ ବକ୍ତୁ ସେମାନେ ଭାବନ୍ତି ପ୍ରିୟ ବସ୍ତୁଟା ହେଉଛି ଶ୍ରେୟ, ପ୍ରିୟଟାକୁ ଶ୍ରେୟ ଭାବନ୍ତି, ତେଣୁ ଶ୍ରେୟ ବସ୍ତୁଟା କ'ଣ ଲୋକମାନେ ଜାଣିପାରନ୍ତି ନାହିଁ,
ଭଗବତ ଗୀତାରେ ଅର୍ଜୁନ ସେଇ ପ୍ରଶ୍ନ ପଚାରିଲେ ଭଗବାନଙ୍କୁ, ପ୍ରଭୁ ଯତ୍ ଶ୍ରେୟ ସା ନିଶ୍ଚିତ ବୃହିତାନ୍ମେ, ଆମର ଶ୍ରେୟଟା କ'ଣ ମୋତେ ଆମକୁ କୁହନ୍ତୁ, ମୁଁ ଜାଣିପାରୁନାହିଁ ମୋର କ'ଣ ବର୍ତ୍ତମାନ କ'ଣ କର୍ତ୍ତବ୍ୟ। ଏଇଭଳି ଭାବରେ ସେ ଭଗବାନ ପ୍ରଶ୍ନ ପଚାରିଲେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ। ମୁଁ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କଲି, କରିବା ପରେ ଭଗବାନ ତାଙ୍କୁ ଶିକ୍ଷା ପ୍ରଦାନ କଲେ। ସେହିଭଳି ଭାବରେ ଭାଗବତମର ଆରମ୍ଭରେ ମଧ୍ୟ ସୌନକାଦି ଋଷିମାନେ ଯେଉଁ ଛଅଟି ପ୍ରଶ୍ନ ପଚାରୁଛନ୍ତି, ତା ଦେହରୁ ଦୁଇଟି ପ୍ରଶ୍ନ ହେଉଛି ସେଇଟା, ଗୋଟେ ଶ୍ରେୟ କ'ଣ ଏବଂ ସମସ୍ତ ଶାସ୍ତ୍ରର ସାର କ'ଣ, ଏଇ ଦୁଇଟା ପ୍ରଶ୍ନର ଗୋଟିଏ ଉତ୍ତର ଦେଇଛନ୍ତି ସୁତ ଗୋସ୍ୱାମୀ। ଶ୍ରେୟଟା ଲୋକମାନେ ଜାଣିପାରିବେ ନାହିଁ, ପ୍ରିୟ ବସ୍ତୁକୁ ଲୋକମାନେ ଭାବିବେ ଶ୍ରେୟ ବସ୍ତୁ ବୋଲି, ତେଣୁ ସେ କଥା ପ୍ରହ୍ଲାଦ କହୁଛନ୍ତି। ନହେଲେ ବିଧୁ ସ୍ୱାର୍ଥ ଗତି ବିଷ୍ଣୁ, ସେମାନେ ଜାଣନ୍ତି ନାହିଁ ତାଙ୍କର ସ୍ୱାର୍ଥ କେଉଁଥିରେ, ତାଙ୍କର ସ୍ୱାର୍ଥ ଭଗବାନଙ୍କ ପାଖରେ ରହିଛି ବୋଲି ସେମାନେ ଜାଣନ୍ତି ନାହିଁ। ସେମାନେ ଭାବନ୍ତି ଆମେ ଇନ୍ଦ୍ରିୟମାନଙ୍କୁ ତୃପ୍ତି ପ୍ରଦାନ କଲେ ଏଇଟା ଆମର ସ୍ୱାର୍ଥ ହେବ। ନହେଲେ ବିଧୁ ସ୍ୱାର୍ଥ ଗତି ବିଷ୍ଣୁ ଦୁରାଶୟା, ଯଦିଓ ସେମାନେ ବହୁତ ପ୍ରକାର ଆଶା ପୋଷଣ କରିଥାନ୍ତି ଏବଂ ସବୁ ଆଶା ବିଫଳ ହୋଇଯାଏ। ଇଂରାଜୀ ଗୋଟେ ପ୍ରୋଭର୍ବ ରହିଛି, ହୋପ୍ ଏଗେନ୍ଷ୍ଟ ହୋପ୍, ତାଙ୍କର ଆଶା ବିଫଳ ହେଲେ ମଧ୍ୟ ସେ ପୁଣି ଆଶା କରୁଛନ୍ତି, ଏଇଟା ଦୁରାଶୟା ବୋଲି କୁହାଯାଉଛି। ଏମାନେ କାହିଁକି ଦୁରାଶୟା, ଆମେ ବହିରର୍ଥ ମାନିନ, ସେମାନେ ଏଇ ଭୌତିକ ଜଗତରେ ଆନନ୍ଦ ଖୋଜି ବୁଲୁଛନ୍ତି, ବହିରର୍ଥ ମାନିନ, ତେଣୁ ସେଇଠି କହୁଛନ୍ତି ଅନ୍ଧା ଯଥା ଅନ୍ଧେଇ ରୂପନୀୟ ମାନା, ଗୋଟିଏ ଅନ୍ଧ ଅନ୍ୟ ଅନ୍ଧମାନଙ୍କୁ ବାଟ ବତେଇଲା ଭଳିଆ, ତେପି ଈଶ୍ୱତର୍ତ୍ତିରା ମରୁଦାମିନି ବଦ୍ଧା। ତେଣୁ ହିରଣ୍ୟକଶ୍ୟପ ଚିନ୍ତା କରିବେ, ତୁମେ କେମିତି ଭାବୁଛ ସମସ୍ତେ ଅନ୍ଧ ବୋଲି, ନା ଈଶ୍ୱତନ୍ତ୍ରିୟାମ, ଈଶ୍ୱତନ୍ତ୍ରିୟାମ କହିଲେ ଭଗବାନଙ୍କର ଯେଉଁ ତିନୋଟି ରଜ ଗୁଣ ରହିଛି, ସତ୍ୱରଜ ତମ, ଏଇ ତିନି ଗୁଣରେ ସମସ୍ତେ ବନ୍ଧା ହୋଇକି ରହିଛନ୍ତି ଏବଂ ସେମାନେ ଜାଣନ୍ତି ନାହିଁ ଯେ ସେମାନେ ବନ୍ଦୀ ହୋଇକି ରହିଛନ୍ତି ବୋଲି। ସେମାନେ କହୁଛନ୍ତି ଆମେ କେଉଁଠି ବନ୍ଦୀ ହୋଇଛୁ, ଆମେ ମୁକ୍ତ, ଏଭଳି ଭାବରେ କହନ୍ତି ସେମାନେ। ସେମାନେ ଜାଣନ୍ତି ନାହିଁ ଯେ ତିନି ଗୁଣ ଦ୍ୱାରା ବନ୍ଦୀ ହୋଇକି ସେମାନେ ରହିଛନ୍ତି, ତେ ବି ସ୍ୱତନ୍ତ୍ରିୟା ମୃଦାମିନି ବଦ୍ଧା, ଦୃଢ଼ ଭାବରେ ବନ୍ଧା ହୋଇକି ରହିଛନ୍ତି। ତେଣୁ ତାହେଲେ ହିରଣ୍ୟକଶ୍ୟପ ପଚାରିବେ, ତାହେଲେ ତୋର କେମିତି ମତି ଆସିଲା, ତୁ ତ କହୁ ସମସ୍ତ କାହାର ମତି ଆସିବ ନା, ତୋର କେମିତି ମତି ଆସିଲା, ନା ନୈଶା ମତି ସ୍ଥାବ ଦୁରୁକ୍ରମା ଘ୍ରିଂ ସ୍ପୃଶତି ଅନର୍ଥ ପଗମ ଯଦର୍ଥ ମହିଷାଂ ପାଦ ରଜଭିଷେକମ ନିଷ୍କିଞ୍ଚ ନାନାଂ ନ ବୃଣିତ ଯାବତ୍। ଭଗବାନ ପାଖରେ ମତି ଆସିବ ନାହିଁ, ନ ଏସାଙ୍ଗ ମତି, ଭଗବାନ ପାଖରେ ମତି ଭଗବାନଙ୍କ ଭକ୍ତର ଭକ୍ତିଟା ଆସିବ ନାହିଁ, ଏଭଳି ମତି ହେବ ନାହିଁ। ଉରୁକ୍ରମାଙ୍ଗ୍ରି, ଭଗବାନଙ୍କର ଗୋଟେ ନାମ ହେଉଛି ଉରୁକ୍ରମ, ଉରୁକ୍ରମ କହିଲେ ତାଙ୍କର ଅଦ୍ଭୁତ କ୍ରମ ରହିଛି, ଅଦ୍ଭୁତ କାର୍ଯ୍ୟ ସବୁ ରହିଛି ତାଙ୍କର, ତେଣୁ ତାଙ୍କ ପାଦ ପଦ୍ମରେ ଆମର ମତି ଆସିବ ନାହିଁ, ଏଭଳି ମତି ଆସିବ ନାହିଁ। ଐଷାଙ୍ଗମତି ସ୍ଥାପ ଦୁର୍କୁମାଙ୍ଗି ସ୍ପୃଶ୍ୟତି ଅନର୍ଥ ପେଗ ମଦର୍ଥ, ଆମ ହୃଦୟ ଭିତରେ ଅନର୍ଥ ଦୂର ନ ହେବା ପର୍ଯ୍ୟନ୍ତ ସେ ମତି ଆସିବ ନାହିଁ। ତେଣୁ ହିରଣ୍ୟକଶ୍ୟପ ପଚାରେ ତୋର କେମିତି ଆସିଲା, ନା ଏଇଟା ହେଉଛି କ'ଣ ତା ଦୁର୍କୁମାଙ୍ଗି ସ୍ପୃଶ ମହିଷାଙ୍ଗ ପାଦ ରୋଜବି ସେ କମ, ଏଇଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ, ମହାନ ବ୍ୟକ୍ତିଙ୍କର ପାଦ ପଦ୍ମରେ ଧୂଳିରେ ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ଆମେ ଏଇଟା ଆସିବ ନାହିଁ, ମହାନ ବ୍ୟକ୍ତିଙ୍କର ଶରଣରେ ନ ଯିବା ପର୍ଯ୍ୟନ୍ତ ଆମେ ଏଇ ବୁଦ୍ଧି ଆସିବ ନାହିଁ, ଭଗବାନ ପ୍ରତି ଆମର ମନ ଆସିବ ନାହିଁ, ମହାନ ବ୍ୟକ୍ତିଙ୍କର ପାଦ ଧୂଳିରେ ଆମେ ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ। ମହିଷାଙ୍ଗ ପାଦ ରୋଜଭିଷେକମ ନିଷ୍କିଞ୍ଚନା ନା ନ ବୃଣିତ ଯାହାବତ୍, ମହିଷାଙ୍ଗ କିଏ ନା ନିଷ୍କିଞ୍ଚନା, ଯେଉଁମାନେ ଏକମାତ୍ର ଭଗବାନଙ୍କ ଶରଣରେ ଯାଇଛନ୍ତି ଆଉ କୌଣସି ଭୌତିକ ବସ୍ତୁ ସେମାନେ କାମନା କରୁନାହାନ୍ତି, ସେମାନଙ୍କୁ ନିଷ୍କିଞ୍ଚନ, ତାଙ୍କ ପଦ୍ମ ପାଦ ପଦ୍ମର ଧୂଳି ରହେ ଆମେ ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ଆମର ମନ ଭଗବାନ ପାଦ ପଦ୍ମରେ ଆସିବ ନାହିଁ। ତେଣୁ ଆମେ ଚିନ୍ତା କରିବା, ତାହେଲେ ମହାନ ବ୍ୟକ୍ତିଙ୍କର ପାଦ ଧୂଳି ଟିକେ ମୁଣ୍ଡରେ ମଥାରେ ବୋଳିଦେଲେ ହେଇଗଲା, ଆମର ମତି ଆସିଯିବ ନା, ତା ଅର୍ଥ ସେଇଟା ନୁହଁ। ଏଇଟାକୁ କହିଛନ୍ତି ଜଡ଼ ଭରତ, ଜଡ଼ ଭରତଙ୍କର ବହୁତ ତାଙ୍କର ରହିଛି କ'ଣ କ'ଣ ତାଙ୍କର ରହିଛି ଜଡ଼ ଭରତଙ୍କର, ଜଡ଼ ଭରତଙ୍କର ନିଜର ରହିଛି କ'ଣ ଏକ୍ସପିରିଏନ୍ସ ରହିଛି ଜଡ଼ ଭରତଙ୍କର, ଗୋଟିଏ ଜନ୍ମ ତାଙ୍କର ଗୋଟିଏ ଜନ୍ମ ନଷ୍ଟ ହୋଇଗଲା, ଦୁଇଟି ଜନ୍ମ ନଷ୍ଟ ହୋଇଗଲା ଏମିତି କଥାରେ ଶୁଣି ଢୁଳିଲା, ଢୁଳିବା ପାଇଁ ଢୁଳେଇକରି କଥା ନ ଶୁଣିକି ଢୁଳିଲାବେଳକୁ ଦୁଇଟି ଜନ୍ମ ନଷ୍ଟ ହୋଇଗଲା କଥାରେ। ତେଣୁ ଇଏ ହେଉଛି ବହୁତ ଆନନ୍ଦ ଲାଗିବ ସେଇ ଶୋଇପଡ଼ିବା ପାଇଁ, କଥା ହେଉଛି ତ ବହୁତ ଆନନ୍ଦରେ ଶୋଇପଡ଼ିବା ଆମେ, ବହୁତ ଆନନ୍ଦ ସେଇଟା, କଥା ଶୁଣିବା ପାଇଁ ବଡ଼ କଷ୍ଟ, ଶୋଇବାଟା ବହୁତ ଆନନ୍ଦ ଲାଗିବ। ଭଗବାନଙ୍କର କେତେ ଉନ୍ନତ ସ୍ତରକୁ ସେ ଯାଇଥିଲେ, ସିଏ ସମଗ୍ର ଏକ କୋଟି ବର୍ଷ କାଳ ରାଜଶାସନ କରିକି ସେ ତ୍ୟାଗ କରିଦେଲେ, ସମଗ୍ର ପୃଥିବୀର ରାଜା ଥିଲେ ସିଏ, ତାଙ୍କ ନାମ ଅନୁସାରେ ଆମର ଦେଶର ନାମ ହେଉଛି ଭାରତବର୍ଷ, ତାଙ୍କର ନାମ ଅନୁସାରେ ଭାରତବର୍ଷ ହେଇଛି, ତା ପୂର୍ବରୁ କ'ଣ ନାମ ଥିଲା, କଥାରେ ଶୋଇଲେ କେମିତି କଥା ସବୁ ମନେ ରଖିବା, କେମିତି ଶୁଣିଲେ ସିନା କଥା ମନେ ସବୁ ରହିବ, କ'ଣ ହେଇଛି କ'ଣ ନାହିଁ ବୋଲି। ଭାରତବର୍ଷର ପୂର୍ବ ନାମଟା କ'ଣ ଥିଲା, ଆମେ ତ ଅନେକ ଥର କହିଛୁ, ଆମେ ସେହିଭଳି ଭାବରେ ଅନେକ ଥର ଶୋଇକି ରହିଛୁ, ଆମେ ଶୁଣୁନାହୁଁ, ତେଣୁ ଆମେ ଜାଣିନାହୁଁ, କିଛି କହିପାରିବୁ ନାହିଁ କଥା। ଭରତ ମହାରାଜ କାହା ପୁତ୍ର, ଋଷଭଦେବଙ୍କ ନାମ ଅନୁସାରେ ହେଇଥିଲା, ଭଗବାନ ଦେଶର ନାମ ହେଇଥିଲା, ଋଷଭଦେବ ହେଉଛନ୍ତି ଭଗବାନ ଅଜ, ତାଙ୍କ ପିତାଙ୍କ ନାମ କ'ଣ, ତାଙ୍କ ପିତାଙ୍କ ନାମ ହେଉଛି ନାଭି, ନାଭି ଏବଂ ଅଜ ଭଗବାନଙ୍କ ନାମ ଅନୁସାରେ ଏ ଦେଶର ନାମ ଥିଲା ଅଜନାଭବର୍ଷ, ଅଜନାଭବର୍ଷ ଥିଲା। କିନ୍ତୁ ଭରତ ମହାରାଜ ଏଭଳି ପପୁଲାର ହୋଇଗଲେ ତାଙ୍କ ନାମ ଅନୁସାରେ ଏ ଦେଶର ନାମ ପରିବର୍ତ୍ତିତ ହେଲା, ଭାରତ ହୋଇଗଲା ତାଙ୍କର ନାମ ଅନୁସାରେ। ଏତେ ଏକ କୋଟି ବର୍ଷ କାଳ ଶାସନ କରିଥିଲେ, ଏତେ କିନ୍ତୁ ଏକ କୋଟି ବର୍ଷ ଶାସନ କରିକିରି ଯେ ବୃଦ୍ଧ ହୋଇଯାଇଥିଲେ ତା ନୁହଁ, ସେ ଯୁବକ ଥିଲେ, ବହୁତ ଯୁବକ ଅବସ୍ଥାରେ ଥିଲେ, ଏକ କୋଟି ବର୍ଷ ଶାସନ କରିକିରି ଭଗବାନ କୃପାରୁ ଏସବୁ ହୋଇପାରିବ। ତେଣୁ ଇଏ କ'ଣ ଆସିଲେ, ରାଜ୍ୟ ତ୍ୟାଗ କରିକି ଆସିଲେ, ଜଙ୍ଗଲକୁ ଆସିକରି ଭଗବାନ ଭଜନ କରୁଛନ୍ତି, ଯେତେବେଳେ ଭଗବାନ ଭଜନ କରୁଛନ୍ତି ସେତେବେଳେ ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଜାତ ହେଉଛି, ଚକ୍ଷୁରୁ ଲୋତକ ଜାତ ହେଉଛି, ଶରୀରରେ ପୁଲକ ଜାତ ହେଉଛି, ଅଷ୍ଟସାତ୍ତ୍ୱିକ ବିକାର ଜାତ ହେଉଛି। ତେଣୁ ଅଷ୍ଟସାତ୍ତ୍ୱିକ ବିକାର ଜାତ ହୋଇକି ଏତେ ଉନ୍ନତ ସ୍ତର ଭାବସ୍ତରକୁ ଯାଇଥିଲେ, ସେ ଭାବସ୍ତରରେ ଭଗବାନ ସହିତ ସିଧାସଳଖ ଆମେ କଥା କରିପାରିବା, କଥା ହୋଇପାରିବା, ଆମେ ଯେମିତି ଆମେ ବର୍ତ୍ତମାନ କଥା ହେଉଛେ ସେହିଭଳି ଭାବରେ ଭାବସ୍ତରକୁ ଜଣେ ଯାଇଛନ୍ତି ମାନେ ସେମାନେ ଭଗବାନଙ୍କ ସହିତ କଥା ହୋଇପାରିବେ ଭାବସ୍ତରକୁ ଗଲାବେଳେ। କିନ୍ତୁ ତାଙ୍କର ଗୋଟେ ହରିଣ ଛୁଆ ପ୍ରତି ଆସକ୍ତି ଆସିଗଲା, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏତେ ଉନ୍ନତ ସ୍ତରକୁ ଯାଇଥିଲେ। କିନ୍ତୁ ଗୋଟେ ଥର ସିଏ ଏଇ ନଦୀ ତଟରେ ବସିକରି ଭଗବାନଙ୍କର କ'ଣ ଇଏ କରୁଥିଲେ, ଗାୟତ୍ରୀ କରୁଥିଲେ, ସେଇ ସମୟରେ ଦେଖିଲେ ଗୋଟେ କ'ଣ ଗୋଟେ ଶବ୍ଦ ହେଲା, ଗୋଟେ ସିଂହର ଶବ୍ଦ ହେଲା, ହରି ହରି ଗୋଟେ ସିଂହର ଶବ୍ଦ ହେଲା। ସିଂହର ଶବ୍ଦ ହେଲା ବେଳକୁ ସେ ଦେଖିଲେ ଗୋଟେ ହରିଣ ଜଳପାନ କରୁଥିଲା ସେ ନଦୀରେ, ତାର ଗର୍ଭରେ ସନ୍ତାନ ରହିଛି। କିନ୍ତୁ ଏଇ ଯେଉଁ ହରିଣର ଶବ୍ଦ, ଏଇ ଯେଉଁ ହରିଙ୍କର ଶବ୍ଦ ଶୁଣିକରି ଏତେ ଭୟଭୀତ ହୋଇଗଲା, ସେ ଡେଇଁ ପଡ଼ିଲା, ନଦୀକୁ ଡେଇଁ ପଡ଼ିଲା, ଏବଂ ନଦୀକୁ ଯେତେବେଳେ ଡେଇଁ ପଡ଼ିଲା ତାର ଗର୍ଭପାତ ହୋଇଗଲା, ସେ ଛୋଟ ପିଲାଟା ବାହାରି ପଡ଼ିଲା, ତାର ଗର୍ଭରୁ ବାହାରି ପଡ଼ିଲା, ସେ ପିଲାଟା ହରିଣ ଛୁଆ ବାହାରି ପଡ଼ିଲା, ଏବଂ ସୁହରେ ସିଏ ମଧ୍ୟ ସେ ଭାସି ଯାଉଥିଲା। ଏବଂ ବର୍ତ୍ତମାନ ତାଙ୍କର କ'ଣ କର୍ତ୍ତବ୍ୟ, କ'ଣ କରିବେ, ତେଣୁ ସେ ଜଳକୁ ଯାଇକରି ତାକୁ ଉଦ୍ଧାର କଲେ। ଉଦ୍ଧାର କାହିଁକି ତା ମା ମୃତ୍ୟୁବରଣ କରିଗଲା, ସେ ଯାଇକରି ଗୋଟେ ଯେଉଁ ପାହାଡ଼ଟେ ରହିଛି ପାହାଡ଼ର ତଳେ ପଡ଼ିକରି ମୃତ୍ୟୁବରଣ କରିଛି, ତେଣୁ ଇଏ କ'ଣ କରିବେ, ତେଣୁ ଇଏ ତାକୁ ଆଣିକି ରଖିଲେ, ରଖିକି ତା ପାଳନ ପୋଷଣ କଲେ, ପାଳନ ପୋଷଣ କରି ଏଭଳି ଭାବରେ ତାଙ୍କ ପ୍ରତି ଆସକ୍ତି ଆସିଗଲା, ଭଗବାନ ଭଜନ ଭୁଲିଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ପ୍ରଭୁପାଦ ମହାରାଜ ଏହି ପ୍ରସଙ୍ଗରେ କହିଛନ୍ତି ଆମେ କେବେ ହେଲେ ଏଇ ମାଳା ଜପ ବନ୍ଦ କରିବା ନାହିଁ, ଷୋଳ ମାଳା ଯେଉଁ ଜପ କରୁଛେ ଏଇଟା ନିୟମ, ସବୁବେଳ ପାଇଁ ଏଇଟା ଜପ କରିବା, ସେ ଜପକୁ ବନ୍ଦ କରିଦେଲେ, ଏଭଳି ଭାବରେ ସେ ମୃଗର ସେବାରେ ରହିଲେ, ନିଯୁକ୍ତ ରହିଲେ, ଭଗବାନ ଭଜନ ଭୁଲିଗଲେ, ଏସବୁ କଥା ବହୁତ ବିସ୍ତାର ଭାବରେ ସବୁ ରହିଛି। ତେଣୁ ଅନ୍ତିମ ସମୟରେ ହରିଣ କଥା ଚିନ୍ତା କରିକି ମୃତ୍ୟୁବରଣ କଲେ, ପରଜନ୍ମରେ ସେ ଗୋଟେ ହରିଣ ହେଲେ, ତେଣୁ ହରିଣ ହେଲେ ମଧ୍ୟ ଯେହେତୁ ସେ ଭଗବାନ ଭଜନ କରିଥିଲେ, ସେ ହରିଣ ଜନ୍ମରେ ସେ ଅନ୍ୟ ହରିଣମାନଙ୍କ ସହିତ ମିଶୁନଥିଲେ। ସେ ଯାଇକରି ଯେଉଁ ପୁଲସ୍ଥ ପୁଲ ଆଶ୍ରମରେ ରହିକରି ସେ ଭଜନ କରୁଥିଲେ, ସେଇ ଆଶ୍ରମରେ ଯାଇକି ରହିଲେ ବା ଆଶ୍ରମରେ ସେ ବାହାରେ ରହିଲେ, ଆଶ୍ରମ ଭିତରେ ରହିଲେ ନାହିଁ, ବାହାରେ ରହିଲେ। ଏବଂ ସେହିଭଳି ଭାବରେ ଭଗବାନ ଭଜନ କରିପାରିଲେ ନାହିଁ, ସେ ମୃଗ ଶରୀରରେ ଭଗବାନ ଭଜନ କରିପାରିଲେ ନାହିଁ। ତେଣୁ ସେ ନଦୀ ଭିତରେ ପ୍ରବେଶ କରିକିରି ଭଗବାନ ପ୍ରାର୍ଥନା କରିକିରି ଶରୀର ତ୍ୟାଗ କରିଦେଲେ। ତେଣୁ ପରଜନ୍ମରେ ସେ ଜଡ଼ଭରତ ରୂପରେ ଆସିଲେ, ଜଡ଼ଭରତ ରୂପରେ ସବୁ ଶିକ୍ଷା ଦେଇଛନ୍ତି ରାଜା ରଘୁଗଣଙ୍କୁ। ସୌବରୀ କ'ଣ ସେଇଟା ସିନ୍ଧୁ ପ୍ରଦେଶର ରାଜା ରଘୁଗଣ, ସିଏ ମଧ୍ୟ ରାଜା ଥିଲେ, କିନ୍ତୁ ଏଇ ଆତ୍ମତତ୍ତ୍ୱକୁ ପ୍ରାପ୍ତ ହେବା ପାଇଁ ସେ ଯାଉଥିଲେ କପିଳଦେବ, ଭଗବାନ କପିଳଦେବଙ୍କ ସନ୍ଧାନରେ ଯାଉଥିଲେ, ତାଙ୍କଠୁ ଶିକ୍ଷା କରିବେ ଭଗବାନ କଥା। ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହୁଏ ସେଇଥିପାଇଁ, ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ କ'ଣ ନା, ତଦ୍ ବିଜ୍ଞାନାର୍ଥମ ସହ ଗୁରୁମ୍ ଏଭାବି କଚ୍ଛେଦ, ଭଗବାନ ବିଷୟରେ ଜାଣିବା ପାଇଁ ଜଣେ ଗୁରୁଙ୍କର ଶରଣରେ ଯିବା କଥା। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସାଏ ମହାରାଜ 1974 ସଂସାର ତ୍ୟାଗ କରିଦେଲେ। ତାଙ୍କର ପତ୍ନୀ ଥିଲେ, ପିଲାମାନେ ଥିଲେ, ସବୁ ଛୋଟ ଛୋଟ ପିଲା, ସେମାନେ କୌଣସି କିଛି ଚାକିରି ବାକିରି କରିଛନ୍ତି ତାହା ନୁହଁ, କିନ୍ତୁ ତ୍ୟାଗ କରିଦେଲେ। ତ୍ୟାଗ କରିକିରି ଯାଇକିରି ଗୁରୁଙ୍କର ଅନ୍ୱେଷଣରେ ବୁଲିଲେ, ଚାରିଆଡ଼େ ବୁଲିଲେ, ସାରା ଭାରତବର୍ଷ ବୁଲିଲେ 1974 କଥା। ତେଣୁ ଏହିଭଳି ଭାବରେ ବୁଲି ବୁଲିକିରି ବିଭିନ୍ନ ଆଶ୍ରମକୁ ଯାଆନ୍ତି। ସେ ଆଶ୍ରମରେ ଯେତେବେଳେ ଯାଆନ୍ତି, ପଚାରନ୍ତି କ'ଣ ତତ୍ତ୍ୱ ଏସବୁ ପଚାରନ୍ତି। ସେମାନେ କହନ୍ତି ତମେ କ'ଣ ନା, ତମେ କ'ଣ ଅଷ୍ଟାଙ୍ଗ ଯୋଗ କର, ଏଇଭଳି ଭାବେ ବିଭିନ୍ନ ପ୍ରକାର କହନ୍ତି। ତେଣୁ ସିଏ ଯେତେବେଳେ କହନ୍ତି ଯେ କଳିଯୁଗର ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଯେତେବେଳେ କହନ୍ତି ସେ ତାଙ୍କୁ ବିଦା କରିଦିଅନ୍ତି, ବିଦା କରିଦିଅନ୍ତି। ଏଇଭଳି ଭାବରେ ଯାଇକି ହିମାଳୟ ଗୁମ୍ଫାରେ ରହିଲେ କିଛି ଦିନ, ସେ ହିମାଳୟ ଗୁମ୍ଫାରେ ରହିକି ଭଜନ କରୁଥିଲେ, କିନ୍ତୁ ଗୁରୁ ପ୍ରାପ୍ତ ହୋଇପାରିନଥିଲେ। ତେଣୁ ସେ ତାପରେ ଗୁରୁ ଅନ୍ୱେଷଣରେ ଆସି ପହଞ୍ଚିଗଲେ ବୃନ୍ଦାବନରେ। ବୃନ୍ଦାବନରେ ଆମର ଯେଉଁ ରହିଛି ବର୍ତ୍ତମାନ ଇସ୍କନ ରହିଛି, ସେଇ ସ୍ଥାନ 1974 କଥା, ଏଭଳି ଡେଭଲପ୍ ହୋଇନଥିଲା, ମନ୍ଦିର ନିର୍ମାଣ ଚାଲିଥିଲା, ପ୍ରଭୁପାଦ ମହାରାଜାଙ୍କର ସୌଭାଗ୍ୟକ୍ରମେ ସେଇଠି ରହିଥିଲେ। ସେ ତ ପରିବ୍ରାଜନ କରନ୍ତି, ବିଭିନ୍ନ ସ୍ଥାନକୁ ଭ୍ରମଣ କରନ୍ତି, ସେଇ ସମୟରେ ସେଇଠି ଥିଲେ। ତେଣୁ ଇଏ ତାଙ୍କ ଦର୍ଶନ ତ ତାଙ୍କ ଡାଇରେକ୍ଟ ହୋଇପାରିବ ନାହିଁ, ତାଙ୍କର ସେକ୍ରେଟାରୀଙ୍କୁ ପଚାରିଲେ ଯେ ମୁଁ ଟିକେ ଦେଖା କରିବା ପାଇଁ ଚାହୁଁଛି, ତେଣୁ ତାଙ୍କୁ ଅନୁମତି ମିଳିଲା। ଯେତେବେଳେ ପ୍ରଥମ ଦେଖାରେ ଆମର ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ପ୍ରଭୁପାଦ ମହାରାଜ ତାଙ୍କୁ ପଚାରିଲେ, ହାଭ୍ ୟୁ ଟେକେନ୍ ସନ୍ନ୍ୟାସ, ତୁମେ ସନ୍ନ୍ୟାସ ଗ୍ରହଣ କରିଛ? ଇଏ କେବଳ ସନ୍ନ୍ୟାସ ବସ୍ତ୍ର ପରିଧାନ କରିଥିଲେ, ସନ୍ନ୍ୟାସ ବିଧିବଦ୍ଧ ଭାବରେ ଗ୍ରହଣ କରିନଥିଲେ। ସେ ମନା କଲେ, ନା ମୁଁ ନେଇନାହିଁ, ନା ଆଇ ୱିଲ୍ ଗିଭ୍ ୟୁ ସନ୍ନ୍ୟାସ, ମୁଁ ତୁମକୁ ସନ୍ନ୍ୟାସ ପ୍ରଦାନ କରିବି, ଏଇଭଳି ଭାବେ କଥା ରହିଛି। ତେଣୁ ଇଏ ଗୁରୁଙ୍କୁ ଏହିଭଳି ଭାବରେ ଗୁରୁଙ୍କ ସନ୍ଧାନରେ ଯାଇଥିଲେ ରାଜା ସୌଭେରୀ ଦେଶର, ସିନ୍ଧୁ ଦେଶର ରାଜା ରଘୁଗଣ ଯାଉଥିଲେ। ସେ କେମିତି ଯାଉଥିଲେ, ଚାଲି ଚାଲିକି ଯାଉନଥିଲେ, ପାଲିଙ୍କିରେ ଯାଉଥିଲେ, ପାଲିଙ୍କି ଚାରିଜଣ ଲୋକ ବୁହାଇକି ନେଉଥିଲେ। ସିନ୍ଧୁ ପ୍ରଦେଶରୁ ଇଏ ଯାଇକରି ଭଗବାନ ଯେଉଁ ରହିଛି ଗଙ୍ଗା ସାଗର, ୱେଷ୍ଟ ବେଙ୍ଗଲ, ପଶ୍ଚିମବଙ୍ଗ, କେତେ ବାଟ ହେଲାଣି, ସେ ପାଲିଙ୍କିରେ ସବୁ ଆସୁଛନ୍ତି, ପାଲିଙ୍କିରେ ଆସୁଛନ୍ତି, ତାକୁ ବହନ କରି ଯାଉଥିଲେ, ପାଲିଙ୍କି ବହନକାରୀମାନଙ୍କୁ ନେଇକି ବହନ କରି ଯାଉଥିଲେ। ବାଟରେ ଗୋଟେ ପାଲିଙ୍କି ବହନକାରୀର ଦେହ ଖରାପ ହୋଇଗଲା, ତେଣୁ ତାଙ୍କର ଯିଏ ମ୍ୟାନେଜର ରହିଥିଲେ ସେ ଖୋଜିଲେ ଆଉ ଜଣକୁ ପାଲିଙ୍କି ବହନ କରିବା ପାଇଁ, ଦେଖିଲା ବେଳକୁ ସେ ସମୟରେ ଜଡ଼ଭରତ ରହିଥିଲେ ସେଇଠି, ଜଡ଼ଭରତ ସେ ଜଡ଼ ଭଳି ରହୁଥିଲେ, ସବୁ ଜାଣିଛନ୍ତି, ସେ ସବୁ ଜ୍ଞାନ ଅଛି, ସବୁ କିଛି ଅଛି, କିନ୍ତୁ ଜଡ଼ ଭଳି ରହୁଥିଲେ। କାହିଁକିନା ଯଦି କଥା କହିବେ ଲୋକମାନେ ଆସି ଲାଗିଯିବେ ତାଙ୍କ ପଛପରେ, ତାଙ୍କର ସବୁ ଭଜନ ନଷ୍ଟ ହୋଇଯିବ, ତେଣୁ ସେ ଜାଣିଶୁଣି ଚୁପଚାପ ରହୁଥିଲେ। ତାଙ୍କୁ ମଧ୍ୟ ସେ ମ୍ୟାନେଜର ଯଦି ଦେଖିଲେ ବହୁତ ମୋଟା ତଗଡ଼ା ହୋଇକି ରହିଛନ୍ତି, ତାଙ୍କୁ ନେଇକି ଲଗାଇଦେଲେ ସେଇ ପାଲିଙ୍କି ବହନରେ। ପାଲିଙ୍କି ଯେତେବେଳେ ବହନ କରୁଛନ୍ତି ସେଇ ସମୟରେ ସିଏ ଅନ୍ୟ ଯେଉଁ ପାଲିଙ୍କି ବହନ କରିବା ବ୍ୟକ୍ତି ବହନ କରିକି ସେ କାରଣ ପାଲିଙ୍କି ବହନ କରୁନାହାନ୍ତି, କାରଣ ଚାଲିଲା ବେଳେ ମଧ୍ୟ କେମିତି ଚାଲିବେ ତା'ର ସବୁ ରହିଛି। ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି, ସ୍ଥିତପ୍ରଜ୍ଞ ସକା ଭାଷା ସମାଧିତ ସ କେଶବ ସ୍ଥିତ ଦେଇ କିମ୍ ପ୍ରଭାସ କିମ୍ ଆଶିତ ବ୍ରଜତ କିମ୍, ଯେଉଁମାନେ ପ୍ରକୃତରେ ସ୍ଥିତଧି, ଯେଉଁମାନେ ପ୍ରଜ୍ଞାବାନ ବ୍ୟକ୍ତି, ସେମାନେ କେମିତି କଥା କହିବେ, କେମିତି ଚାଲିବେ, କେମିତି କହିବେ, କେମିତି ବସିବେ, କେମିତି କ'ଣ କରିବେ, ସବୁ ବର୍ଣ୍ଣନା ପଚାରିଛନ୍ତି ଭାଗବତ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ 54 ଶ୍ଳୋକରେ ପଚାରିଛନ୍ତି। ତେଣୁ 55-72 ଏ ଯେଉଁ 18 ଶ୍ଳୋକରେ ଭଗବାନ ତାର ଉତ୍ତର ଦେଇଛନ୍ତି, ଏସବୁ ରହିଛି। ତେଣୁ ଇଏ ଯେଉଁ ଚାଲୁଛନ୍ତି, ଇଏ ପଶୁ ବୋଲି ଚାଲୁନାହାନ୍ତି, ଦେଖିକି ତଳ ଦେଖିକି ଚାଲୁଛନ୍ତି। ଦେଖୁଛନ୍ତି କାଳେ କି ସବୁ ଛୋଟ ଛୋଟ ପୋକ ବା କିଛି ରହିଛନ୍ତି, ତା ଉପରେ ପାଦ ପଡ଼ିଯିବ, ସେ ମୃତ୍ୟୁବରଣ କରିଯିବେ। ଚାଲିବାର ବିଧି ହେଉଛି ଏଇଟା, ଆଖି ବୁଝି ଚାଲିବାର ନାହିଁ। ଏମାନେ ତ ସେମାନେ କିଛି ଜାଣିନାହାନ୍ତି, କିନ୍ତୁ ଇଏ ସେଇଭଳିଆ ଚାଲୁଛନ୍ତି। ଯଦି କିଛି ଛୋଟ ଛୋଟ କୀଟପୀଟ ରହିଛି, ତାକୁ ଡେଇଁ ଡେଇଁ ପଡ଼ୁଛନ୍ତି। ତେଣୁ ଏହିଭଳି ଭାବରେ ସେମାନେ ଯେଉଁ ଦ୍ରୁତଗତିରେ ଚାଲୁଛନ୍ତି, ଏ ଠିକ୍ ଭାବରେ ଯାଇପାରୁନାହାନ୍ତି। ଏଣେ ଆଙ୍କର ଯେଉଁ ଉପରେ ବସିଛନ୍ତି ରାଜା ରୋହଗଣ, ସେ ତାଙ୍କର ପାଲିଙ୍କିଟା ଏପଟ ସେପଟ ହେଉଛି, ତେଣୁ ସେ ବ୍ୟସ୍ତ ହୋଇଯାଉଛନ୍ତି, ମୋ ପାଲିଙ୍କି କାହିଁକି ଏପଟ ସେପଟ ହେଲା। ଲୋକମାନେ ଏସବୁ ବହନ କରୁଛନ୍ତି, ତାଙ୍କୁ କଷ୍ଟ ସେ ଜାଣିପାରୁନାହାନ୍ତି। ସେ ଯେଉଁ ପାଲିଙ୍କି ଟିକିଏ ଦୋହଲି ଗଲା ବୋଲି ତାଙ୍କୁ କଷ୍ଟ ହେଉଛି। ଏଇଭଳି ଭାବେ ଲୋକମାନଙ୍କର କଥା, ଏ ଯାଉଥିଲେ ଆତ୍ମଜ୍ଞାନ ପ୍ରାପ୍ତ ହେବା ପାଇଁ, ଏଇଭଳି ଭାବରେ ଜ୍ଞାନ ଯାଉଥିଲେ। ତେଣୁ ଥରେ ଦୁଇଥର କହିଲେ, ଯେତେବେଳେ ସେ ଇଏ ଶୁଣୁନାହାନ୍ତି ସେ କଥା କିଛି, ଇଏ ଦେଖିକି ଚାଲୁଛନ୍ତି। ତେଣୁ ଯେତେବେଳେ କ୍ରୋଧ ପ୍ରକାଶ କରି କହିଲେ, ଆରେ ତୁମେ ଜାଣିପାରୁନ କିଏ ମୁଁ, ଚିହ୍ନିପାରୁନ ମୋତେ। ତେଣୁ ସେମାନେ ଡରିକିଲେ, ମହାରାଜ ଆମର କିଛି ଦୋଷ ନାହିଁ, ଇଏ ଯେଉଁ ନୂଆ ବ୍ୟକ୍ତି ଜଣକ ଆସିଛନ୍ତି ସେ ଠିକ୍ ଭାବରେ ଚାଲିପାରୁନାହାନ୍ତି, ତେଣୁ ଏସବୁ ଅସୁବିଧା ହେଉଛି। ସେମାନେ ଭାବିଲେ ଯଦି ରାଜା ଆମକୁ ବାଡ଼େଇବେ, ଅନ୍ତତଃ ପକ୍ଷେ ଆମେ ବର୍ତ୍ତି ଯିବୁ, ତାକୁ ବାଡ଼େଇବେ, ବାଡ଼ାନ୍ତୁ। ତେଣୁ ସେ ତାକୁ ପଚାରିଲେ, ଆରେ ତମେ କ'ଣ ଜାଣିପାରୁନ, କ'ଣ ଏମିତି ଚାଲୁଛ, ଠିକ୍ ଭାବରେ ଚାଲ, ଏଭଳି ଭାବେ ଉପଦେଶ ଦେଇ କଡ଼ା ନିର୍ଦ୍ଦେଶ ଦେଇଦେଲେ। କିନ୍ତୁ ସିଏ କାହିଁ ଶୁଣିବେ, ସିଏ ତାଙ୍କର ଦେଖିକି ଚାଲୁଛନ୍ତି। ଏଇଭଳି ଭାବରେ ଥରେ ଦୁଇଥର ଯେତେବେଳେ ତାଙ୍କୁ ଅପମାନ ସୂଚକ କଥା କହିଲେ, ଆଜି ପର୍ଯ୍ୟନ୍ତ ଜୀବନରେ ତାଙ୍କ ପିତା ମାତା ସବୁ ଚାହିଁଥିଲେ ତାଙ୍କୁ ଗୋଟେ ଗାୟତ୍ରୀ ମନ୍ତ୍ର ଶିଖିବା ପାଇଁ ଶିଖାଇ ପାରିନଥିଲେ, ଓଁ ଶବ୍ଦ ଉଚ୍ଚାରଣ କରିପାରିନଥିଲେ ସେ ଆଜି ପର୍ଯ୍ୟନ୍ତ। କିନ୍ତୁ ଆଜି ପ୍ରଥମଥର ପାଇଁ ସେ ତାଙ୍କୁ ଜ୍ଞାନ ଦେଲେ, ଜ୍ଞାନ ପ୍ରଦାନ କଲେ, ଜ୍ଞାନ ପ୍ରଦାନ କଲେ। ଏଭଳି ଭାବରେ କହିଲେ, ସେ କହିଲେ, ମୁଁ ରାଜା, ତୁମେ ଜାଣିପାରୁନ। ତେଣୁ ସେ ପଚାରିଲେ, କିଏ ରାଜା, କହ ଈଶ୍ୱର ତତ୍ର କିମିସ୍ତମ ତଥାପି ରାଜନ କରବ ଆମେ କେମିତି, କିଏ ଈଶ୍ୱର, କିଏ ଚାକର, ତଥାପି ଆପଣ କୁହନ୍ତୁ ମୁଁ ଆପଣଙ୍କୁ କ'ଣ ସେବା କରିବି। ଏଇଭଳି ଭାବେ ଯେତେବେଳେ କଥା କହିଲେ, ସାଙ୍ଗେ ସାଙ୍ଗେ ସେ ଡେଇଁ ପଡ଼ିଲେ ତଳକୁ, ପାଲିଙ୍କର ତଳକୁ ଡେଇଁ ପଡ଼ିଲେ, ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। କ୍ଷମା ପ୍ରାର୍ଥନା କରିବାରୁ ସେ ତାଙ୍କୁ ଶିକ୍ଷା ଦେଇଛନ୍ତି। ରାଜା ପଞ୍ଚମ ସ୍କନ୍ଧରେ ଏଇସବୁ ଶିକ୍ଷା ସବୁ ରହିଛି, ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଭରତ କହୁଛନ୍ତି ସେଥିରେ। ଏଇ ଶ୍ଳୋକଟି ରହିଛି, ଦୁଇଟି ଶ୍ଳୋକ ରହିଛି, ସେତେବେଳେ ସେ ମଧ୍ୟ ସେ କଥା କହୁଛନ୍ତି। ରହୁଗଣି ତତ୍ତପସା ନ ଜାତି ନ ଚେଜୟା ନିର୍ବାପଣା ଗୃହାତ୍ ବା ନ ଛନ୍ଦସା ନୈବ ଜଳାଗ୍ନି ସୁରେଇ ବିନା ମହତ୍ ପାଦ ରଜଭିଷେକମ୍। ଏ ରହୁଗଣ, ଇଏ ଯେଉଁ ଭଗବାନ ବିଷୟରେ ଜାଣିବା ପାଇଁ ହେଲେ ତା ତପସ୍ୟା ମାଧ୍ୟମରେ ଜାଣିହେବ ନାହିଁ, ବା ପୂଜାପୂଜି କରିକି ଯେ ଭଗବାନ ଜାଣିଯିବ ତା ନୁହଁ। ନିର୍ବାପଣା ବୃହତ୍ ବା ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରିଛନ୍ତି ତା ଦ୍ୱାରା ଯେ ଭଗବାନ ଜାଣିଯିବେ ତା ନୁହଁ। ନ ଛନ୍ଦସା, ଶାସ୍ତ୍ର ପଢ଼ିଦେଲେ ଯେ ସେମାନେ ଜାଣିଯିବେ ତା ନୁହଁ। ନହିବ ଜଳାଗ୍ନି, ବହୁତ ତପସ୍ୟା ରହିଛି, ଖରାଦିନ ଆସିଗଲା ସେ ଚାରିପଟେ ଅଗ୍ନି ଜାଳିକି ତା ଭିତରେ ତପସ୍ୟା କରିବେ, ଶୀତଦିନ ଆସିଗଲା ଜଳ ଭିତରେ ରହିକି ବରଫ ଭିତରେ ରହିକି ତପସ୍ୟା କରିବେ, ଏଇସବୁ ତପସ୍ୟା କଠିନ ତପସ୍ୟା ସବୁ ରହିଛି, ଏ ମାଧ୍ୟମରେ ଭଗବାନ ଜାଣିହେବ ନାହିଁ। ତେଣୁ ରଘୁଗଣ ପଚାରିବେ, ଗୁରୁଦେବ କେମିତି ଜାଣିବା ତାହେଲେ, ନା ବିନା ମହତ୍ ପାଦର ଅଭିଷେକମ୍, ଏଇ ମହତ୍ ବ୍ୟକ୍ତିଙ୍କର ପାଦ ଧୂଳିରେ ଅଭିଷିକ୍ତ ନହେବା ପର୍ଯ୍ୟନ୍ତ ଏଇ ଭଗବାନଙ୍କ ବିଷୟରେ ଜାଣିହେବ ନାହିଁ। ତେଣୁ ସେ ଚିନ୍ତା କରୁଥିବେ, ପ୍ରଭୁ ଆପଣଙ୍କ ପାଦ ଧୂଳି ଟିକେ ମୋତେ ଦେଇଦିଅନ୍ତୁ, ମୁଁ ମଥାରେ ଲଗେଇଦେବି, ମୁଁ ଆପଣ ଜାଣିଯିବି ଭଗବାନ କଥା ନା। ନା ତା ଅର୍ଥ ହେଉଛି କ'ଣ, ଯତ୍ରୋତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁୟତେ ଗ୍ରାମ୍ୟ କଥାବିଘାତ ଅନୁଦିନ ଶ୍ରବ୍ୟମାନ ମୁଖ୍ୟୋ ମତି ସତି ଯତି ବାସୁଦେବେ। ଭଗବାନ କଥା ହେଉଛି ଇଏ ପାଦ, ସାଧୁଙ୍କର ପାଦଧୂଳି ମଥାରେ ଲଗେଇବା ଅର୍ଥ ହେଉଛି, ତାର ଅର୍ଥ କ'ଣ ନା, ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ, ମହତ୍ ବ୍ୟକ୍ତିଙ୍କ ଠାରୁ ଏଇ ଭଗବାନ କଥା ଶୁଣିବା, କଥାବେଳେ ଆଖି ବୁଝିକି ଶୋଇବାଟା ନୁହଁ, ତାହେଲେ ସେଇଟା ବି ହେବ ନାହିଁ। କଥାବେଳେ ଆଲର୍ଟ ରହିବାର ଅଛି, ଲେଖିବା ପାଇଁ ପଡ଼ିବ, କ'ଣ କ'ଣ ପଏଣ୍ଟ ସବୁ ରହିଛି ଲେଖିବା ପାଇଁ ପଡ଼ିବ। ବାରମ୍ବାର ଏଇଟା କହିବା ଦରକାର ନାହିଁ ସେଇ ଜିନିଷଟାକୁ, ଏଇଟା ଆମେ କେଉଁଠି ନଭେଲ ଶୁଣୁନେବା, ସିନେମା ଦେଖୁନେ, ବସିକି ଶୁଣୁନେଛେ, ଯାହା ହେଉ ଭୁଲିଗଲେ କିଛି ଅସୁବିଧା ନାହିଁ। ବହୁତ ଗୁରୁତ୍ୱପୂର୍ଣ୍ଣ, ଆମ ଜୀବନରେ ଆମ ଜୀବନ ବଦଳିଦେବ। ଅନ୍ତିମ ସମୟରେ ଏ କଥାଟି ଯଦି ମନେ ପଡ଼ିବ ଆମେ ଭଗବତ ଧାମକୁ ଯିବା, ଯଦି ଭୁଲିଯିବା ପୁଣି ନର୍କକୁ ଯିବା। ପୁନରପି ଜନନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ, ଏ ଭଗବାନ କଥା, ଏଇଟା ମନଗଢ଼ା କଥା ନୁହଁ। ଯାହା ଯାହା କହୁଛନ୍ତି କହନ୍ତୁ, ସେ ଯାହା କରୁଛନ୍ତି କରନ୍ତୁ, ଆମେ ଶୁଣିବା ନ୍ୟୁଜ୍ ଶୁଣିବା ବସିକିରି ନା, ଭଗବାନ କଥା ବସି ଲେଖିବା କଥା, ଇମ୍ପୋର୍ଟାଣ୍ଟ ପଏଣ୍ଟ ଲେଖିବା କଥା। ତେଣୁ ସେଠି ସେ କହୁଛନ୍ତି ଗୁରୁଦେବ କହୁଛନ୍ତି ସେଇଟା, ଇଏ ଯେଉଁ ରହିଛନ୍ତି ଜଡ଼ଭରତ କହୁଛନ୍ତି ସେଇଟା, ଯଥୋତ୍ତମ ଶ୍ଳୋକ ଗୁଣାନୁବାଦ, ତାଙ୍କଠାରୁ ଏଇ ଭଗବାନ ଗୁଣ, ଏଇ ଭଗବାନ କଥା କେତେ ଗୁରୁତ୍ୱପୂର୍ଣ୍ଣ କଥା, କେତେ ଗୁରୁତ୍ୱପୂର୍ଣ୍ଣ କଥା, ଏତେ ସହଜ କଥା ନୁହଁ ଏଇଟା ଭଗବାନ କଥା। ଯଥୋତ୍ତମ ଶ୍ଳୋକ ଗୁଣା, ଭଗବାନଙ୍କର ଗୁଣଗାନ କରାଯାଉଛି, ଗୁଣାନୁବାଦ, ଏଇ ଗୁଣାବାଦ କ'ଣ ହେଉଛି, ପ୍ରସ୍ତୁତ ଗ୍ରାମ କଥା ବିଘାତ, ଏଇ କଥା ଯେଉଁମାନେ ଶୁଣିବେ ସେମାନେ ଆଉ ଗ୍ରାମ୍ୟ କଥା ଶୁଣିବେ ନାହିଁ, ନ୍ୟୁଜ୍ ଶୁଣିବେ ନାହିଁ ସେମାନେ, ବା ଅନ୍ୟ ବିଷୟରେ ବୈଷ୍ଣବ ନିନ୍ଦା କରିବେ ନାହିଁ, ବସିକିରି ଆଲୋଚନା କରିବେ ନାହିଁ, ସେମାନେ ଭଗବାନ କଥା ଶୁଣିବେ। ଗ୍ରାମ୍ୟ କଥା ବିଘାତ, ଏଇଟା ନଷ୍ଟ ହୋଇଯିବ, ଅନ୍ୟ ସବୁ କଥା ନଷ୍ଟ ହୋଇଯିବ। ଅନୁଦିନ ସେବ୍ୟମାନ ମୁମୁକ୍ଷୁ, ଏଇଭଳି ଭାବ ପ୍ରତିଦିନ ଯଦି ଜଣେ ସେବା କରିବେ, ଭଗବାନ କଥା ଶ୍ରବଣ କରିବେ, ମତି ସତୀ ଯଛତି ବାସୁଦେବେ, ମନଟା ଭଗବାନ, ବର୍ତ୍ତମାନ ମନଟା ଆମର ଅସତୀ ହୋଇକି ରହିଛି, ଯେମିତି ଅସତୀ ସ୍ତ୍ରୀ ରହିଛି ସେହିଭଳି ଭାବେ ମନଟା ମଧ୍ୟ ଅସତୀ ସ୍ତ୍ରୀ, କିନ୍ତୁ ଭଗବାନ କଥା ଶୁଣିଲେ ମନଟା ସତୀରେ, ସତୀ ସ୍ତ୍ରୀ ହୋଇଯିବ, ସେଇଟା ସତୀ ସ୍ତ୍ରୀରେ ପରିଣତ ହୋଇଯିବ। ମତି ସତୀ ଯଛତି ବାସୁଦେବେ, ଭଗବାନ ପାଖରେ ମତିରେ ଲାଗିବ, ନହେଲେ ଲାଗିବ ନାହିଁ। ତେଣୁ ଜାଣିପାରିବି ନାହିଁ ଶ୍ରେୟଟା କ'ଣ, ଏଇଭଳି ଭାବରେ ଏସବୁ କଥା ରହିଛି। ତେଣୁ ଏ ଯେଉଁ ଶ୍ରେୟଟା ଲୋକମାନେ ଜାଣିପାରନ୍ତି ନାହିଁ, ପ୍ରିୟ ପ୍ରତି ସମସ୍ତେ ଧାବମାନ ହେଉଛନ୍ତି, ସେଇଟା ଭାବୁଛନ୍ତି ସେ ଜୀବନ ଲକ୍ଷ୍ୟ ବୋଲି ଜାଣିପାରନ୍ତି ନାହିଁ। ତେଣୁ ସେ କଥା ଏଠି କୁହାଯାଉଛି ଯେ କ'ଣ ନା, ପ୍ରଣାମ କରିବା, ଭଗବାନ କଥା ଯେଉଁ କହୁଛନ୍ତି ଏଇଟା ଶୁଣିବା, ଭଗବାନ କଥା ଅନୁସାରେ ଆମେ ଜୀବନଯାପନ କରିବା। ଏଇ କଥା ପଏଣ୍ଟ କେଉଁଠୁ ଆସିଲା କିଏ କହିପାରିବେ, କାହାର ମନେ ଅଛି କିଏ କହିପାରିବେ କେଉଁଠି ପାଇଁ ଏଇ ପଏଣ୍ଟ ଆସିଲା, ମୋର ସେ ପାଇଁ କାହିଁକି ସେଟା ଆସିଲା, ସେ ତାର ମୂଳ କଟା ମୂଳଟା କ'ଣ, କ'ଣ ହେଲା, ତା ପୂର୍ବ କଥା, ତା ପୂର୍ବ କଥା କେଉଁଠୁ ଆସିଲା, ଏ ପଏଣ୍ଟଟା ପଏଣ୍ଟଟା କେଉଁଠୁ ଆସିଲା, ଏ ଯେଉଁ କଥା ରହୁଛି କ'ଣ ନା, ଜଡ଼ବ୍ରତ କଥା କାହିଁକି ଆସିଲା, ମରଣ ସମୟ କଥା କାହିଁ ଆସିଲା, ନା ନା ସେଇଟା ମୁଁ କହୁଛି କ'ଣ ପାଇଁ ନା, ଏ ଯେଉଁ ଆଉ କେଉଁ ପଏଣ୍ଟ ଆସିଥିଲା, ଯେଉଁ ପଏଣ୍ଟରୁ ଏସବୁ ପଏଣ୍ଟ ସବୁ ଆସିଲା, ଏଇସବୁ କଥା ସବୁ ରହିଛି, ତେଣୁ ଯାହା ବି ହଉ ଏଇଟା ମୋର ମନେ ପଡ଼ୁନି। ତେଣୁ ଏଠି ଯେଉଁ କୁହାଯାଉଛି ଭଗବାନ ଏଇଟା ଯେଉଁ ଶିକ୍ଷା ଦେଉଛୁ ନା, ଏଇଟା ହେଉଛି କାରଣ ଆସିଲା କହୁଥିଲୁ ନା, ଯଦ ଆଚରିତ ଶ୍ରେଷ୍ଠ, ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି ସେମାନେ ଯେଉଁଭଳି ଭାବରେ କାର୍ଯ୍ୟ କରିବେ ଅନ୍ୟ ସେଇଟା ଗ୍ରହଣ କରିବେ, ଏଇ ପଏଣ୍ଟରୁ ଆସିଲା ଏତିକି, ଏ କଥା ସବୁ ଆସିଲା। ଯେଉଁମାନେ ଶ୍ରେଷ୍ଠ ରହିଛନ୍ତି ମୁଖ୍ୟ ରହିଛନ୍ତି ସେମାନେ ଅନ୍ଧ, ତାଙ୍କୁ ଯେଉଁମାନେ ଫଲୋ କରିବେ କ'ଣ ତାଙ୍କର ଅବସ୍ଥା ହେବ, ବର୍ତ୍ତମାନ ଯୁଗରେ ଏଇସବୁ ସମସ୍ତେ ଅନ୍ଧ, ପ୍ରହ୍ଲାଦ ମହାରାଜ ସେଇଟା କହୁଛନ୍ତି, ସମସ୍ତେ ଅନ୍ଧ, ତେଣୁ ସେମାନେ ଅନ୍ଧା ଯଥା ଅନ୍ଧ ଏଇ ଉପନିୟମାନା, ତେଣୁ ଅନ୍ଧ ଅନ୍ୟମାନଙ୍କୁ କ'ଣ ବାଟ ବତେଇବ। ତେଣୁ ଯେଉଁମାନେ ଅନ୍ତତଃ ପକ୍ଷେ ଯେଉଁମାନେ ମୁଖ୍ୟ ହେବେ ତାଙ୍କର ଦାୟିତ୍ୱ ହେଉଛି ସେମାନେ ଜାଣିବା କଥା, କ'ଣ ତତ୍ତ୍ୱଟା କ'ଣ ସେମାନେ ଜାଣିବା କଥା, ସେ ଅନୁସାରେ ଜୀବନଯାପନ କରିବା କଥା, ତେଣୁ ତାଙ୍କୁ ଯେଉଁମାନେ ଫଲୋ କରିବେ ସେମାନେ ମଧ୍ୟ ଜୀବନରେ ସିଦ୍ଧିଲାଭ କରିବେ। ମୁଖ୍ୟ ବ୍ୟକ୍ତି ଯଦି ସିଦ୍ଧିଲାଭ କରିବ, ତାଙ୍କୁ ଯେଉଁମାନେ ଫଲୋ କରିବେ ସେମାନେ ମଧ୍ୟ ସିଦ୍ଧିଲାଭ କରିବେ। ଏଇଥିରୁ ଆସିଲା, ଏ ପଏଣ୍ଟ ସବୁ ଆସିଲା, ପ୍ରହ୍ଲାଦ ମହାରାଜ କଥା ସେଇଥିରୁ ଆସିଲା। ମୁଖ୍ୟ ଯେଉଁମାନେ ହେବେ, ଭଗବାନ ମୁଖ୍ୟ, ଭଗବାନ ଶିକ୍ଷା ଦେଉଛନ୍ତି। ଭଗବାନ ଯେ ଖାଲି ଶିକ୍ଷା ଦେଉଛନ୍ତି ତାହା ନୁହଁ, ଭଗବାନ ନିଜେ ଆଚରଣ କରୁଛନ୍ତି। ଭଗବାନ ପୂର୍ବ ଶ୍ଳୋକରେ ଯେଉଁ କହିଲେ, ତୁମେ ତାଙ୍କୁ ଦ୍ରୋହ କରିବ ନାହିଁ, ତାଙ୍କୁ ପ୍ରଣାମ କରିବ, ତେଣୁ ସେମାନେ ମନରେ ଭାବିବେ, ଭାବିପାରନ୍ତି ଯେ ଆପଣ କରୁଛନ୍ତି ସେଇଟା ପଚାରୁନାହାନ୍ତି, କିନ୍ତୁ ଭଗବାନ କହୁଛନ୍ତି ମୁଁ ମଧ୍ୟ ସେଇଟା କରୁଛି। ଏ ଶ୍ଳୋକର ପୂର୍ବ ଶ୍ଳୋକ ସହିତ ଏହିଭଳି ଭାବରେ ସମ୍ବନ୍ଧ ରହିଛି। ଇଏ କ'ଣ ମନଗଢ଼ା କଥା ନୁହଁ, ଯାହା ଚାହିଁବ ତା ପଢ଼ିଦେବା, ଟିକେ କହିଦେବା, ସରିବା ତା ନୁହଁ, ବହୁତ ତତ୍ତ୍ୱ ସବୁ ରହିଛି। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଆମର ଶିଶୁମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଭାଗବତମ ହେଉଛି ଗୋଟେ ରତ୍ନାକର, ସମୁଦ୍ରରେ ରତ୍ନ ରହିଛି, ଖାଲି ଉପରେ ଉପରେ ଭାସିଗଲେ ଖାଲି ଗେଣ୍ଡା ଶାମୁକା ଧରିକି ଯିବା ଆମେ, ଆମେ ବହୁତ ଗେଣ୍ଡା ଶାମୁକା ଯୁଆଡ଼ କଲୁ, କିନ୍ତୁ ରତ୍ନ କେତେ ପ୍ରାପ୍ତ ହେଲେ ଆମେ, ଆ ଭିତରେ ସବୁ ରତ୍ନ ରହିଛି। କାହିଁକି ଏ ଶ୍ଳୋକଟି କହିଲେ, ତାର ତାତ୍ପର୍ଯ୍ୟ ହେଉଛି ଏଇଟା। ପୂର୍ବ ଶ୍ଳୋକରେ କହିଲେ ତାଙ୍କୁ ତୁମେ ନମସ୍କାର କର, ଏବେ ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି ମୁଁ ମଧ୍ୟ ନମସ୍କାର କରୁଛି। ଏ ଶ୍ଳୋକର ଆ ସହିତ ଏଭଳି ଭାବରେ ସମ୍ବନ୍ଧ ରହିଛି। ତେଣୁ ଏଇ ପଏଣ୍ଟରୁ ସବୁ କଥା ସବୁ ଆସିଲା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଭାଗବତମ ଶାସ୍ତ୍ର ଏଭଳି ଶାସ୍ତ୍ର। ତେଣୁ ଯାହା ବି ହଉ, ଭଗବାନ ଶ୍ଳୋକ ଯଥାହମ୍ ପ୍ରଣମେ ବିପ୍ରାଣ, ଭଗବାନ ଯେ ଖାଲି ତାଙ୍କୁ ଉପଦେଶ ଦେଇଦେଲେ ଆଉ ନିଜେ ପ୍ରଣାମ କରୁନାହାନ୍ତି ତାହା ନୁହଁ, ଭଗବାନ ନିଜେ ମଧ୍ୟ ପ୍ରଣାମ କରୁଛନ୍ତି। ଆମେ ଆଲୋଚନା କରୁଥିଲେ ଯେତେବେଳେ ଭଗବାନଙ୍କର ଦ୍ୱାରକା ଲୀଳା ଆରମ୍ଭ ହେଲା, ସେଇଥିରେ ଆମେ ବର୍ଣ୍ଣନା କରିଥିଲେ ରୁକ୍ମିଣୀ ଦେବୀଙ୍କର ବିବାହ ପ୍ରସଙ୍ଗରେ, ଏ କଥାଟି ଆମେ କହିଥିଲେ ଯେ ରୁକ୍ମିଣୀ ଦେବୀ ଯେଉଁ ବ୍ରାହ୍ମଣକୁ ପଠାଇଥିଲେ ଗୋଟେ ଚିଠି ଦେଇକରି, ତା ଦେହରେ କେତୋଟି ଶ୍ଳୋକ ସବୁ ଥିଲା, ସେଇ ଶ୍ଳୋକ ଆବୃତ୍ତି କରାଯାଉଥିଲା, ଆମେ ସେ କରୁଥିଲେ, ସେଇ ଶ୍ଳୋକରେ ବର୍ଣ୍ଣନା କରାଯାଇଛି, ସେଇ ବିଷୟ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି ଯେ ସେ ବିପ୍ର ଯେତେବେଳେ ଆସିଲେ ଦ୍ୱାରକାକୁ ଆସି ପହଞ୍ଚିଗଲେ, ସେତେବେଳେ କାହାର ମନେ ଅଛି କ'ଣ ଥିଲା, କ'ଣ ଘଟଣା ହୋଇଥିଲା କି କହିପାରିବେ? ମୁଁ ମଧ୍ୟ ସବୁଦିନ ପଢ଼ୁନଥିଲି, ଆଉ କ'ଣ ପଢ଼ିଥିଲି ମୁଁ ସେଇଥିରେ ଯାହା କହିଥିଲି ମୋର ବର୍ତ୍ତମାନ ମନେ ଅଛି ସେଇଟା, କାରଣ ମୁଁ ସେଇଟା କହିଛି। ଯେ କହିବ ସେ ମନେ ରଖି କହିବ, ନହେଲେ କହିପାରିବ ନାହିଁ। ଯେ ଶୁଣିବ ସେ ଶୋଇକିରି ଶୁଣିପାରେ, ଭଲ ମନେ ରଖି ବହୁତ କଷ୍ଟ ଶୁଣିପାରେ ଏଇଭଳି ଭାବରେ। ମୋର ମନେ ଅଛି ଯେତେବେଳେ ଭଗବାନଙ୍କୁ ସେ ଆସିଲେ ଦେଖିଲେ, ଭଗବାନ ଗୋଟେ କ'ଣ ଗୋଟେ ସୁବର୍ଣ୍ଣ ସିଂହାସନରେ ବସିଥିଲେ, ଭଗବାନ ଗୋଲ୍ଡେନ ସିଂହାସନରେ ବସିଥିଲେ। ଯେତେବେଳେ ଦେଖିଲେ ସେ ବ୍ରାହ୍ମଣ ଆସୁଛନ୍ତି, ସେ ଯାଇ ତାଙ୍କୁ ପାଛୋଟି ଆଣିଲେ, ପାଛୋଟି ଆଣିକି ତାଙ୍କୁ ପ୍ରଣାମ କଲେ, ପ୍ରଣାମ କରି ତାଙ୍କୁ ବହୁତ ପ୍ରକାର ଅଭ୍ୟର୍ଥନା କଲେ। ଏଇସବୁ କଥା ରହିଛି, ଆମେ ସବୁ ବର୍ଣ୍ଣନା କରିଥିଲେ ଏଇଠି, ଏଇ ପ୍ରସଙ୍ଗରେ କୁହାଯାଇଛି, ମାନେ ଏଇଠି ଆମେ କଥା କହିଛେ ଭଗବାନ କଥା। ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ବ୍ରାହ୍ମଣ ଜଣକ ବିଶ୍ରାମ ନେଲେ, ସିଏ ଭଗବାନ ଆସିକି ତାଙ୍କ ନିଜେ ପାଦ ସମ୍ଭାହନ କରୁଥିଲେ, ଯେତେବେଳେ ଭଗବାନ ଖାଦ୍ୟ ସେ ବ୍ରାହ୍ମଣ ଜଣେ ଖାଦ୍ୟ ଗ୍ରହଣ କରୁଥିଲେ, ଭଗବାନ ନିଜେ ବିଛଣାରେ ବିଛି ଦେଉଥିଲେ। ଏସବୁ କଥା ଆମେ ଆଲୋଚନା କରିଥିଲେ ଭାଗବତରେ। ଏବଂ ଯେତେବେଳେ ସେ ବିଶ୍ରାମ ନେଲେ, ଭଗବାନ ନିଜେ ଯାଇ ତାଙ୍କ ପାଦ ସମ୍ଭାହନ କରୁଥିଲେ, ଭଗବାନ କିଭଳି ବ୍ରାହ୍ମଣମାନଙ୍କ କିଭଳି ଭାବରେ ସେ ସେବା କରନ୍ତି। ଏବଂ ଜଣେ କହିବ, ହଁ ଏମିତି ତ କରିହେବ, କିନ୍ତୁ ଜଣେ ଅପରାଧ କଲେ କ'ଣ ସେ କରିବେ, ଅପରାଧ କଲେ କ'ଣ ତାକୁ ସେ କରିବେ, ଭଗବାନ କ'ଣ ଏଭଳି କରିଛନ୍ତି? ଜଣେ ପ୍ରଶ୍ନ ଆସିବ, ଭଗବାନ କ'ଣ କରିବେ ସେମିତି? ଜଣେ ବ୍ରାହ୍ମଣ ଜଣେ ଭଗବାନଙ୍କୁ ଅପରାଧ କଲେ ମଧ୍ୟ ସେ କ'ଣ କରିବେ, ବ୍ରାହ୍ମଣ କ'ଣ ଭଗବାନ କ'ଣ ସେଇଭଳି ଭାବେ ତାକୁ ପୂଜା କରିବେ? ଏମିତି ଅଛି କିଛି, କାହା କିଏ କହିପାରିବେ କିଛି ଅଛି କି ଅଛି? ହଁ ଭୃଗୁ ଭୃଗୁ ଏ ଦଶମ ସ୍କନ୍ଦ 99 ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଦଶମ ସ୍କନ୍ଦ 99 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ଭଗବାନ ଇଏ ଯାଇଥିଲେ ଭୃଗୁ, ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର ଭୃଗୁ। ତେଣୁ ସରସ୍ୱତୀ ନଦୀ ତଟରେ ଦେବତାମାନେ ଆଲୋଚନା କରୁଥିଲେ, କି ୟାଙ୍କ ଭିତରେ ଦେବତାମାନେ 33 କୋଟି ଦେବତା ଅଛନ୍ତି, ତାଙ୍କ ଭିତରେ 3 ଜଣ ଶ୍ରେଷ୍ଠ, ସେଇଟା ସମସ୍ତେ ଜାଣନ୍ତି, ବ୍ରହ୍ମା ବିଷ୍ଣୁ ଏବଂ ଶିବ, କିନ୍ତୁ ତାଙ୍କ ଭିତରେ କିଏ ଶ୍ରେଷ୍ଠ ଏଇଟା ଏଇଟାକୁ ଇଏ କରିବା ପ୍ରମାଣ କରିବା ପାଇଁ ଭୃଗୁ ମୁନିକୁ ପଠାଗଲା। ଭୃଗୁ ବ୍ରହ୍ମାଙ୍କର ପୁତ୍ର, ଭୃଗୁ ଭଗବାନ ଜଣେ ବିଭୂତି, ଭଗବତ ଗୀତା ଭାଗବତ ସବୁ ବର୍ଣ୍ଣନା କରେ, ଏସବୁ ଭଗବାନ ଜଣେ ବିଭୂତି ଭୃଗୁ। ତେଣୁ ସେ ଗଲେ ପ୍ରଥମେ ବ୍ରହ୍ମା ନିଜ ପିତାଙ୍କ ପାଖକୁ ଗଲେ, ପିତାଙ୍କ ପାଖକୁ ଯେତେବେଳେ ଗଲେ ତାଙ୍କର ଇଚ୍ଛା ହେଉଥିଲା ପ୍ରଣାମ କରିବା ପାଇଁ, କିନ୍ତୁ ତାଙ୍କ ମନେ ପଡ଼ିବ ନା ନା ମୁଁ ପରୀକ୍ଷା କରିବା ପାଇଁ ଆସି ପ୍ରଣାମ କଲେ ନାହିଁ, ପ୍ରଣାମ କଲେ ନାହିଁ ବ୍ରହ୍ମାଙ୍କର କ୍ରୋଧ ଜାତ ହେଇଗଲା। ବ୍ରହ୍ମାଙ୍କର ଯେ ମୋତେ ମୋର ପୁତ୍ର ହେଇକି ମୋତେ ପ୍ରଣାମ କରୁନାହିଁ କହିକି ତାଙ୍କ କ୍ରୋଧ ଆସିଗଲା। କ୍ରୋଧ ଆସିଲା ବେଳେ କେମିତି ଜାଣିବା, ସେ କିଛି ରଡ଼ି ଛାଡ଼ିଲେ ନାହିଁ, କିନ୍ତୁ ତାଙ୍କର ଚକ୍ଷୁରେ ଲାଲ ପଡ଼ିଗଲା। ରଜଗୁଣର ଲକ୍ଷଣ ସବୁ ରହିଛି, କିନ୍ତୁ ସେ ସହି ନେଲେ, କିଛି କହିଲେ ନାହିଁ, କିନ୍ତୁ ଭୃଗୁ ଜାଣିପାରିଲେ, ତେଣୁ ଭୃଗୁ ଚାଲିଗଲେ। ତାପରେ ଗଲେ ଶିବଜୀଙ୍କ ପାଖକୁ ଗଲେ, ଶିବଜୀଙ୍କ ପାଖରେ ଶିବଜୀ ଯେତେବେଳେ ଦେଖିଲେ ତାଙ୍କର ଭାଇ ଆସୁଛନ୍ତି, ତାଙ୍କୁ ପାଛଟି ଆଣିବା ପାଇଁ ଧାଇଁଗଲେ କୈଳାସ ପର୍ବତରେ। ତେଣୁ ଭୃଗୁ କ'ଣ କଲେ, ତାଙ୍କୁ ବହୁତ ଅପମାନ ସୂଚକ କଥା କହିଲେ। ଏଭଳି ଭାବରେ ଅପମାନ ସୂଚକ କଥା କହିଲେ ଶିବଜୀଙ୍କ କ୍ରୋଧ ଆସିଗଲା। ଶିବଜୀ ତ୍ରିଶୂଳ ଧରି ଗୋଡ଼େଇଲେ ତାଙ୍କୁ ହତ୍ୟା କରିବା ପାଇଁ। ଶିବଜୀ ଏଭଳି ସ୍ତରର, ଦେଖନ୍ତୁ ପାର୍ବତୀ ତାଙ୍କୁ ତାଙ୍କୁ କ୍ଷାନ୍ତ କରେଇଲେ। ଯାହା ହଉ, ଏଠି ଆସିଲେ, ଏକାଥରେ ଯାଇ ବୈକୁଣ୍ଠରେ ପହଞ୍ଚିଗଲେ। ବୈକୁଣ୍ଠରେ ଭଗବାନ ସବୁ ଶୟନ କରିଥିଲେ। ଭାଗବତ ଦଶମ ସ୍କନ୍ଧ 99 ଧରି ବର୍ଣ୍ଣନା କରାଯାଏ, ଶୟନ ଶ୍ରିୟ ଉତ୍ସଙ୍ଗେ ବଧା ବକ୍ଷସ ତାଡ଼ୟତ୍। ସେ ଲକ୍ଷ୍ମୀଦେବୀଙ୍କର କୋଳରେ ମଥା ରଖି ଶୟନ କରିଥିଲେ। ଶୟନ ଶ୍ରିୟ ଉତ୍ସଙ୍ଗେ, ଲକ୍ଷ୍ମୀଦେବୀଙ୍କର କୋଳରେ ସବୁବେଳେ ଲକ୍ଷ୍ମୀଦେବୀ ଭଗବାନ ପାଦ ପାଖରେ ରହନ୍ତି, ତାଙ୍କ ପାଦ ସମ୍ଭାନ କରନ୍ତି। କିନ୍ତୁ ଭଗବାନ ବ୍ୟବସ୍ଥାରେ ଏଭଳି ଭିତରେ ଶ୍ରିୟ ଲକ୍ଷ୍ମୀଦେବୀଙ୍କ କୋଳରେ ରଖିଛନ୍ତି, ମଥା ରଖି ଶୟନ କରିଛନ୍ତି। କିନ୍ତୁ ଇଏ ଗଲେ ପଦା ବକ୍ଷସ ତାଡ଼ୟତ୍, ତାଙ୍କର ବକ୍ଷରେ ଛାତିରେ ଗୋଇଠା ମାରିଲେ, ବକ୍ଷସ ପଦାରେ ପଦରେ ମାରିଲେ, ପ୍ରହାର କଲେ। କିନ୍ତୁ ଭଗବାନଙ୍କର କୌଣସି କ'ଣ, ତାଙ୍କୁ କୌଣସି କ୍ରୋଧ ପ୍ରକାଶ କଲେ ନାହିଁ, ଉଠି ପଡ଼ିଲେ। ତତ ଉତ୍ସାହ ସେ ଭଗବାନ ଉଠି ପଡ଼ିଲେ, କ'ଣ ଲକ୍ଷ୍ମୀ ଶତାଙ୍ଗତି, ଲକ୍ଷ୍ମୀ ମଧ୍ୟ ସେ ଉଠି ପଡ଼ିଲେ ଏବଂ ଉଠି ପଡ଼ି ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ତାଙ୍କୁ ପୂଜାପୂଜି କରୁଛନ୍ତି, ଏସବୁ କରୁଛନ୍ତି, ବର୍ଣ୍ଣନା କରୁଛନ୍ତି। ଏବଂ ତାଙ୍କର ଯେଉଁ ବକ୍ଷରେ ସେ ମାରିଥିଲେ, ପ୍ରହାର କରିଥିଲେ, ସେ ବକ୍ଷରେ ସେ ସ୍ଥାନ ଦେଇଛନ୍ତି, ଶିବତ୍ସ ଲକ୍ଷ୍ମୀ ବୋଲି କୁହାଯାଏ। ତାଙ୍କର ସେଇ ବକ୍ଷରେ ସେ ଚିହ୍ନ ରହିଛି ଏପର୍ଯ୍ୟନ୍ତ, ଶିବତ୍ସ ବୋଲି କୁହ, ଭଗବାନ ଗୋଟେ ନାମ ହେଉଛି ଶିବତ୍ସ, କାରଣ ସେ ସେ ସ୍ଥାନ ଦେଇଛନ୍ତି, ବ୍ରାହ୍ମଣର ପାଦକୁ ରଖିଛନ୍ତି, ସ୍ଥାନ ଦେଇଛନ୍ତି। ଏଇଭଳି ଭାବରେ ଭଗବାନ ଯେ ଖାଲି ଥିଓରିଟିକାଲି କହିଛନ୍ତି ତାହା ନୁହଁ, ପ୍ରାକ୍ଟିକାଲି ଦେଖେଇଛନ୍ତି, ପ୍ରାକ୍ଟିକାଲି ଦେଖେଇଛନ୍ତି ସେ ଜିନିଷ। ତେଣୁ ଏଠି ସେ କହୁଛନ୍ତି, ଯଥାହମ୍ ପ୍ରଣାମୀ ବିପ୍ରାଣ, ଯଥା ଯେଉଁଭଳି ଭାବରେ ମୁଁ ନିଜେ ପ୍ରଣାମ କରୁଛି ତାଙ୍କୁ, ଯଥାହମ୍ ପ୍ରଣାମୀ ବିପ୍ରାଣ ଅନୁକୂଳ ଆଉ ମୋତେ ବହୁତ ଉଦାହରଣ ରହିଛି। ଭାଗବତ ଆମେ ଦେଖିବା ଦ୍ୱାରକା ଲୀଳାରେ ସବୁ ବର୍ଣ୍ଣନା କରାଯାଇଛି। ଦ୍ୱାରକା ଲୀଳାରେ ଭଗବାନ ଯେତେବେଳେ ଗୋଟେ ଥର ଭଗବାନ କିଭଳି ଭାବେ ଗୃହସ୍ଥ ଆଶ୍ରମ କରୁଛନ୍ତି, ନାରଦ ମୁନିଙ୍କର ଜଣେ ବ୍ରହ୍ମଚାରୀଙ୍କର ତାଙ୍କର କୌତୁକ ଆସିଲା, କୌତୁହଳ ଜାତ ହେଲା, ଭଗବାନ କେମିତି ଗୃହସ୍ଥ ହେଇଛନ୍ତି ସିଏ, ଭଗବାନ ଭଗବତ ତତ୍ତ୍ୱକୁ ଜାଣନ୍ତି, ସିଏ ଭକ୍ତ, ସିଏ ଶ୍ରେଷ୍ଠ ଭକ୍ତ, ଭଗବାନ ମହାଜନ ସିଏ। ଦଶମ ସ୍କନ୍ଧ 71 ମଧ୍ୟ ବର୍ଣ୍ଣନା କରାଯାଇଛି, ଯାଇ ନାରଦ ମୁନି ସବୁ ଘରକୁ ଯାଉଛନ୍ତି, 16108 ରାଣୀ ରହିଛନ୍ତି, 16108 ମହଲ ରହିଛି, ସବୁ ଘରକୁ ଯାଉଛନ୍ତି ଏବଂ ସବୁ ଗୃହରେ ସବୁ ମହଲରେ, ମହଲ ମାନେ ଖାଲି ଆମର ଏଇ ଗେଷ୍ଟ ହାଉସ୍ ଭଳିଆ ଗୋଟେ ମହଲ ନା, ଗୋଟେ ଆମର ଏଇ ରଘୁନନ୍ଦନ ଧାମଠୁ ଆହୁରି ବଡ଼ ତାଙ୍କର ରହିଛି ଗୋଟେ ପ୍ୟାଲେସ୍, ସେଇଟା ସବୁ ରାଣୀଙ୍କର ମହଲ ମଧ୍ୟ ସେଇଭଳି ଭାବରେ ଗୋଟେ ରହିଛି, ବିରାଟ ସ୍ଥାନ ରହିଛି ସେଠି। ତେଣୁ ଭଗବାନ କେଉଁଠି କ'ଣ ସବୁ କାର୍ଯ୍ୟ କରୁଛନ୍ତି ଏବଂ ସବୁଠି ହିଁ ଯେତେବେଳେ ସେ ନାରଦ ମୁନି ଦେଖୁଛନ୍ତି, ସବୁଠି ଯେତେ ପ୍ରଣାମ କରୁଛନ୍ତି, ସବୁଠି ପ୍ରଣାମ କରୁଛନ୍ତି, 16108 ଥର ସେ ପ୍ରଣାମ କରିଛନ୍ତି। ନାରଦ ମୁନି ଚୁପଚାପ ରହୁଛନ୍ତି, କ'ଣ କହିବେ, ଭଗବାନଙ୍କ ଲୀଳା ଚାଲିଛି, ନାରଦ ମୁନି ଦେଖୁଛନ୍ତି, ଏସବୁ କଥା ବର୍ଣ୍ଣନା କରାଯାଇଛି ଭାଗବତ, ଏଇସବୁ ଦ୍ୱାରକା ଲୀଳାରେ ଏସବୁ କଥା ଆସିବ। ତେଣୁ ଭଗବାନ ନିଜେ କହୁଛନ୍ତି, ଯଥାହମ୍ ପ୍ରଣାମୀ ବିପ୍ରାଣ, ତେଣୁ ମୁଁ ମଧ୍ୟ ଯଥା ଯେଉଁଭଳି ଭାବରେ ମୁଁ ମଧ୍ୟ ବ୍ରାହ୍ମଣମାନଙ୍କୁ ପ୍ରଣାମ କରୁଛି। ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି ଗୋ ବ୍ରାହ୍ମଣ ହିତାୟଚ, ଗାଭୀ ଏବଂ ବ୍ରାହ୍ମଣମାନଙ୍କୁ ସେ ହିତ ସାଧନ କରନ୍ତି, ଗୋ ବ୍ରାହ୍ମଣ ଭଗବାନ ବ୍ରାହ୍ମଣମାନଙ୍କୁ ଏହିଭଳିଆ ପ୍ରଣାମ କରୁଛନ୍ତି। ଅନୁକାଳମ୍ ସମାହିତ, ଗୋଟେ ଥର ପ୍ରଣାମ କରିଦେଇଥିଲେ ଜୀବନରେ ନା, ଅନୁକାଳ ସବୁଦିନେ, ଅନୁକାଳମ୍ ସମାହିତ, ଯେଉଁ ପ୍ରଣାମ କରୁଛନ୍ତି ମନରେ, କ'ଣ ମନରେ ବହୁତ ପ୍ରକାର କ'ଣ ଦମ୍ଭରେ ପ୍ରଣାମ କରୁଛନ୍ତି ବା ମନରେ ଅଲଗା ପ୍ରକାର ଚିନ୍ତା କରୁଛନ୍ତି, ତାହା ନୁହଁ, ସମାହିତ ତାଙ୍କ ପାଖରେ ବିନୟତା ସହିତ ପ୍ରଣାମ କରୁଛନ୍ତି, ବିନୟତା ସହକାରେ। ତାଙ୍କର ବଶ୍ୟତା ସ୍ୱୀକାର କଲା ଭଳି ପ୍ରଣାମ କରୁଛନ୍ତି ଭଗବାନ। ହଁ ତଥା ନମନ୍ତ ଜୁୟମ୍ ଚ, ମୁଁ ଯେଉଁଭଳି ଭାବରେ କରୁଛି ତୁମେ ମଧ୍ୟ ସେଇଭଳି ଭାବ। ଜୁୟମ୍ ଜୁୟମ୍ କହିଲେ ଯାଦବମାନେ ସେଇଠି ଅଛନ୍ତି, ତାଙ୍କୁ କହୁଛନ୍ତି ଜୁୟମ୍ ଚ, ତୁମେ ମଧ୍ୟ ସେଇଭଳି ଭାବରେ ଚ ଶବ୍ଦରେ, ଚ ଶବ୍ଦରେ ଆମମାନଙ୍କୁ ମଧ୍ୟ କୁହାଯାଉଛି, ଆମେମାନେ ମଧ୍ୟ ସେଇଭଳି ଭାବରେ କରିବା। ଜୁୟମ୍ ଚ ଶବ୍ଦରେ ଯେଉଁମାନେ ଭଗବାନଙ୍କୁ, ଆମେ ତ ଭଗବାନ ନିଜ ଜନମ, ଆମେ ଭଗବାନଙ୍କର ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ ଆମେ କାର୍ଯ୍ୟ କରୁଛେ, ସାଧୁ ଶାସ୍ତ୍ର ଗୁରୁ ଏମାନଙ୍କ ଅନୁସାରେ କାର୍ଯ୍ୟ କରୁଛେ, ତାଙ୍କର ନିଜ ଜନ ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜଙ୍କର ଯେଉଁଭଳି ଭାବେ ନିୟମ କରିଦେଇଛନ୍ତି ଆମେ ସେଇ ଅନୁସାରେ କାର୍ଯ୍ୟ କରୁଛେ। ଆମେ ଭଗବାନଙ୍କ ମାନେ ନିଜ ଜନ, ଆମେ ମଧ୍ୟ ଭଗବାନଙ୍କର, ଏ ବହୁତ ବଡ଼ ଭାଗ୍ୟ ଆମକୁ ଦିଆଯାଇଛି, ତେଣୁ ଏ ଭାଗ୍ୟର ଆମେ ସୁଯୋଗ ନେବା କଥା। ଏଇ ଜନ୍ମ ପ୍ରଭୁପାଦ ମହାରାଜ ଏଇ ଜନ୍ମରେ ତୁମେ ଭଗବତ ଧାମକୁ ଚାଲିଯିବ, ଚାଲିଯାଅ, ଆମେ ଆଉ ରିସ୍କ ନେବା ନାହିଁ, ପୁରା ପରଜନ୍ମରେ କ'ଣ ହେବ କହିହେବ ନାହିଁ, ଏଇ ଜନ୍ମରେ ଆମେ ଚେଷ୍ଟା କରିବା କଥା ଭଗବତ ଧାମକୁ ଚାଲିଯିବା ପାଇଁ, ଏ ସୁଯୋଗ ଆମକୁ ପ୍ରଦାନ କରାଯାଇଛି। ଆମେ ସବୁଦିନ ସକାଳୁ ଉଠିକି ରାତି ପର୍ଯ୍ୟନ୍ତ ଏ ଭଗବାନ ସେବାରେ ନିଯୁକ୍ତ ରହିଛେ। ଭଗବାନ କହୁଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ, ସ୍ୱଳ୍ପମପ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍, ଅତି ଅଳ୍ପ ଜଣେ ଯଦି କିଛି ଭଗବାନଙ୍କ ସେବା କରୁଛନ୍ତି, ଭକ୍ତି କରୁଛନ୍ତି, ତାକୁ ସେଇଟା ମଧ୍ୟ ତାଙ୍କୁ ବହୁତ ବଡ଼ ଭୟରୁ ମୁକ୍ତ କରିବ, ରକ୍ଷା କରିବ। ଏହାର ଉଦାହରଣ ଦିଆଯାଏ ଅଜାମିଳ, ଅଜାମିଳ ମୃତ୍ୟୁ ସମୟରେ ତାଙ୍କ ପୁତ୍ରକୁ ଲକ୍ଷ୍ୟ କରି ନାରାୟଣ ନାମ ନେଇଥିଲା, ତେଣୁ ଭଗବାନ ତାଙ୍କୁ ରକ୍ଷା କରିଥିଲେ, ଭଗବତ ଧାମକୁ ସେ ଯାଇଥିଲେ। ତେଣୁ ଆମେ ଏଇଭଳି ଭାବରେ ଆଶା ପୋଷଣ କରିବା ଯେ ଆମେ ଏଇ ଜନ୍ମରେ ଭଗବତ ଧାମକୁ ଯିବା, କିନ୍ତୁ ଆମେ ଯଦି ଏଇଭଳି ଭାବରେ କ'ଣ ଅଯତ୍ନ ଯତ୍ନ କରିବା ନାହିଁ, ତାହେଲେ କେମିତି ଆମେ ଯାଇପାରିବା, ପୁଣି ପତନ ହୋଇଯିବ ଆମର, ପୁଣି ପୁଣି ଆଉ କେତେବେଳେ କ'ଣ ହେବ କହିହେବ ନାହିଁ କେତେ କଥା। ତେଣୁ ଏହି ଜନ୍ମରେ ପ୍ରଭୁପାଦ ମହାରାଜ ସେଥିପାଇଁ କହନ୍ତି, ଗୋ ବ୍ୟାକ୍ ଟୁ ଦି ଗଡ୍ ହେଡ୍ ଇନ୍ ଦିସ୍ ଭେରି ଲାଇଫ୍, ଏହି ଜନ୍ମରେ ଆମେ ଭଗବତ ଧାମକୁ ଯିବା, କାରଣ ଆମେ ସେଇଭଳି ଭାବରେ ଜୀବନଯାପନ କରୁଛେ, ଭଗବାନଙ୍କ ସେବାରେ ନିଯୁକ୍ତ ରହିଛେ, ଭଗବାନଙ୍କ ଆମେ ନିଜ ଜନ କହୁଛନ୍ତି ମାମକା। ଆଉ ପୂର୍ବରୁ କହିଥିଲି ନା କ'ଣ, ତୁମେ ମୋର ନିଜ ଜନ, ଆମେ ମଧ୍ୟ ଭଗବାନଙ୍କ ନିଜ ଜନ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଭଗବାନଙ୍କର ନିଜ ଜନ ଯେଉଁମାନେ, ଭଗବାନ ତାଙ୍କ ପାଇଁ ସ୍ୱତନ୍ତ୍ର ସ୍ପେଶାଲ କେୟାର ନିଅନ୍ତି। ଭଗବତ ଗୀତାରେ ଶ୍ଳୋକଟି ଅଛନ୍ତି, ଭଗବାନ କହୁଛନ୍ତି, ସମହଂସର ଭୂତେଷୁ ନମେ ଦୋଷସ୍ତି ନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତ୍ୟା ମୟି ତେତେଷୁ ଚାପ୍ୟହଂ। ଭଗବାନ ସମସ୍ତଙ୍କ ପ୍ରତି ସମାନ, ଭଗବାନ କାହା ପ୍ରତି ଦୋଷ କରନ୍ତି ନାହିଁ ବା କାହା ପ୍ରତି ମିତ୍ରତା ଆଚରଣ କରନ୍ତି ନାହିଁ, ନମେ ଦୋଷସ୍ତି ନ ପ୍ରିୟ, କିନ୍ତୁ ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା, କିନ୍ତୁ ଯେଉଁମାନେ ଭଗବାନ ଭଜନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା, ମୟି ତେତେ ସେମାନେ ମୋର ଏବଂ ମୁଁ ମଧ୍ୟ ତାଙ୍କର, ମୟି ତେତେ ସ୍ଥାପ୍ୟ ହଁ, ଏଭଳି ଭାବେ ତାଙ୍କ ପାଇଁ ଅଲଗା ନିୟମ ରହିଛି। ଆମେ ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି ଯେ ରାଜାଙ୍କର ଗୋଟେ ନିୟମ ରହିଛି, ରାଜ୍ୟରେ ନିୟମ ଯେଉଁ ରହିଛି ରାଜାଙ୍କର, ସେ ନିୟମ ରହିଛି, କିନ୍ତୁ ତାଙ୍କର ପିଲା ଛୁଆମାନଙ୍କ ପାଇଁ ସେ ନିୟମ ଲାଗୁ ହେବ ନାହିଁ, ତାଙ୍କ ପାଇଁ ସ୍ପେଶାଲ ନିୟମ, ତାଙ୍କ ନିଜ ଜନ ସେମାନେ, ଆମେ ସେଇଭଳି ଭଗବାନ ନିଜ ଜନ ଆମେ, ତେଣୁ ଆମ ପାଇଁ ସ୍ପେଶାଲ ରହିଛି, ଭଗବାନଙ୍କର କୃପା ରହିଛି ଆମ ପାଇଁ, ତେଣୁ ଆମକୁ ଏଇଭଳି ଭାବରେ ତାଙ୍କ ସେବାରେ ନିଯୁକ୍ତ କରିଛନ୍ତି, ସକାଳୁ ଉଠି ରାତି ପର୍ଯ୍ୟନ୍ତ ତାଙ୍କ ସେବାରେ ନିଯୁକ୍ତ ରହିଛେ। ତେଣୁ ଭଗବାନ କେତେ ଆମ ଉପରେ ପ୍ରୀତ ନ ହେଉଥିବେ, ଆମେ ତାଙ୍କ ସେବା କରୁଛେ, କିନ୍ତୁ ଯଦି ଯତ୍ନ ନ ନେବା ସେବାରେ, ତାହେଲେ ପୁଣି ପତନ ହୋଇଯିବ। ଭଗବାନ ଭରତ ମୁନିଙ୍କର ଉଦାହରଣ ଦେଇକରି ଏଇଟାକୁ ମୁଁ ଶିକ୍ଷା ଦେଉଛନ୍ତି, ଭରତ ମୁନିଙ୍କ ଉଦାହରଣରେ ଆମକୁ ଶିକ୍ଷା ଦେଇଛନ୍ତି, ଭରତ କେତେ ଉନ୍ନତ ସ୍ତରକୁ ଯାଇଥିଲେ। ଭଗବାନ କହିଲେ ନା, ଅଳ୍ପ ଜଣେ କଲେ ସେ ବହୁତ ଉନ୍ନତ ସ୍ଥିତି ପ୍ରାପ୍ତ ହେବ। ଷଷ୍ଠ ଅଧ୍ୟାୟରେ ଅର୍ଜୁନ ପଚାରୁଛନ୍ତି, ପ୍ରଭୁ ଆମେ ଜୀବନରେ ଯଦି ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ ତାହେଲେ କ'ଣ ହେବ ଆମର ଅବସ୍ଥା। ତେଣୁ ଭଗବାନ ତାଙ୍କୁ କହିଲେ, ଅର୍ଜୁନ ନହି ପାର୍ଥ, ଯେଉଁମାନେ ଏଇ କଲ୍ୟାଣକର ମାର୍ଗରେ ଆସିବେ ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ, ସେମାନେ ଯଦିଓ ଜୀବନରେ ସିଦ୍ଧି ଲାଭ କରିପାରିଲେ ନାହିଁ, ସେମାନେ ଉନ୍ନତ ଲୋକ ଉପରେ ଯାଇକରି ସେଠି ପ୍ରାପ୍ୟ ପୂର୍ଣ୍ଣକୃତ ଲୋକ ଅନୁସୂତ ଶାଶ୍ୱତୀ ସମା ବହୁତ ବର୍ଷ କାଳ ଉପଭୋଗ କଲା ପରେ ପୁଣି ସୂଚିନାଙ୍ଗ ସୀମତାଙ୍ଗ ଏ ଯୋଗପ୍ରଷ୍ଟ ଅଭିଯାଏତେ। ତେଣୁ ଭରତ ତ ସାମାନ୍ୟ କିଛି କରିନାହାନ୍ତି, ସେ ତ ବହୁତ କିଛି କରିଛନ୍ତି, ତାହେଲେ ସିଏ କାହିଁକି ସେଠି ଗଲେ ନାହିଁ, ତାଙ୍କର କାହିଁକି ସିଏ ଗୋଟେ ମୃଗ ଜନ୍ମ ନେଲେ, କାରଣ କ'ଣ କିଏ କହିପାରିବେ? ଭଗବାନ ଏଣେ କହୁଛନ୍ତି ଯଦି ସାମାନ୍ୟ କିଛି ଜଣେ ଯଦି କରିଛି ସେ ସିଦ୍ଧି ପ୍ରାପ୍ତ ହୋଇପାରିଲା ନାହିଁ, ସେ ଉନ୍ନତ ଲୋକରେ ଯାଇକରି ଜନ୍ମ ନେବ, ତାହେଲେ ଇଏ କ'ଣ ପୁଣି କାହିଁକି ହରିଣ ଜନ୍ମ ନେଲେ କାହିଁକି? ଇଏ ତ ବହୁତ ସେ ବହୁତ କାର୍ଯ୍ୟ କରିଥିଲେ, ଇଏ କାହିଁ ହରିଣ ଜନ୍ମ ନେଲେ? ଇଏ କହିପାରିବେ? ଆଉ ସେମିତି ଭକ୍ତ ମଧ୍ୟ ସେଇଭଳିଆ ସିଦ୍ଧି ଲାଭ କରିନ, ଆଉ କ'ଣ ଚିନ୍ତା କରିବ, ଅନ୍ୟ କାହା ଚିନ୍ତା କରିବ, ତାହେଲେ ସେ ସେଇ ଜନ୍ମ ପାଇବା କଥା, ସେ କାହିଁକି ଉନ୍ନତ ଲୋକ ଭଗବାନ କାହିଁ କହିଲେ, ଉନ୍ନତ ଲୋକକୁ ଯିବେ ସିଏ କାହିଁ କହିଲେ? କାରଣ ହେଉଛି ଭଗବାନ ଆମକୁ ଶିକ୍ଷା ଶିକ୍ଷା ପ୍ରଦାନ କରୁ, ସତର୍କ କରାଇ ଦେଉଛନ୍ତି, ଭରତଙ୍କର ଏଇଭଳି ପତନ ହୋଇଗଲା, ତେଣୁ ଆମେ ଯଦି ସବୁ ସେଇଭଳି ଭାବରେ ଯଦି ଇଏ ନ ହେବା, କେୟାର କେୟାର ନ ନେବା, କେୟାରଫୁଲ୍ ନ ହେବା, ତାହେଲେ ଆମର ମଧ୍ୟ ସେଇଭଳି ପତନ ହେବ। ଭରତ ମା ଜୀବନରେ ଦେଖେଇ ଦେଇଛନ୍ତି ସେଇଟା। ତେଣୁ ଯାହା ହଉ, ତଥା ମୁଁ ମଧ୍ୟ ଯେଉଁଭଳି ଭାବରେ ପ୍ରଣାମ କରୁଛି, ତମେ ମଧ୍ୟ ତଥା ନମନ୍ତ ଜୁୟଙ୍କ ଜୁୟଙ୍କ କହିଲେ ତାଙ୍କୁ କହୁଛନ୍ତି, ତମେ ମଧ୍ୟ ନମସ୍କାର କର, ଏବଂ ଚ ଶବ୍ଦରେ ଆମକୁ କୁହାଯାଉଛି, ଆମେ ମଧ୍ୟ ସେଇଭଳି ଭାବେ ପ୍ରଣାମ କରିବା, ତଥା ନମନ୍ତ ଜୁୟଙ୍କ ଚ, ତମେ ମଧ୍ୟ ସେଇଭଳି ଭାବେ ପ୍ରଣାମ କର। ଯୋ ଅନ୍ୟଥା ଆମେ ସେ ଦଣ୍ଡଭା, ଯାଦବମାନେ ଚିନ୍ତା କରୁଛି, ପ୍ରଭୁ ଯଦି ଆମେ ନ କରିପାରିଲୁ କ'ଣ ହେବ, ନା ଯେଉଁ ଅନ୍ୟଥା ଯେଉଁମାନେ ନ କରିବେ ତାହେଲେ କ'ଣ ହେବ, ସେ ଦଣ୍ଡଭା, ସେ ଦଣ୍ଡପ୍ରାପ୍ତ ହେବେ, ଭଗବାନଙ୍କ ନିୟମ ନ ମାନିଲେ ଦଣ୍ଡପ୍ରାପ୍ତ ହେବେ। ଭଗବାନ ଦଣ୍ଡ ପ୍ରଦାନ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ଭଗବତ ଗୀତାରେ କହିଲେ, ଯମ ଦଣ୍ଡ ଦଣ୍ଡତା କ'ଣ ଦଣ୍ଡ ଦମେତାମସ୍ମି, ଯମରାଜ ହେଉଛନ୍ତି ଭଗବାନଙ୍କର ଏଜେଣ୍ଟ, ଭଗବାନଙ୍କ ଏଇ ଦଣ୍ଡ ଦେବା ପାଇଁ ସିଏ ରହିଛନ୍ତି ଯମରାଜ, ସେ ମହାଜନ, ସିଏ ଦଣ୍ଡ ଦମଦାମସ୍ମି। ଏବଂ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ ସେମାନେ ଯମରାଜଙ୍କ ଦ୍ୱାରା ଦଣ୍ଡିତ ହେବେ, ଯେଉଁମାନେ ଭଗବାନଙ୍କ ଶରଣରେ ଯାଇଛନ୍ତି ସେମାନେ ଯମରାଜଙ୍କ ଦ୍ୱାରା ଦଣ୍ଡିତ ହେବେ ନାହିଁ, ସେମାନେ ଭଗବାନ ତାଙ୍କୁ ଦଣ୍ଡ ପ୍ରଦାନ କରିବେ। ଏଠି କହୁଛନ୍ତି କ'ଣ, ସେ କହିଲେ ଦଣ୍ଡଭା, ଯୋ ଅନ୍ୟଥା ମୁଁ ତାଙ୍କୁ ଦଣ୍ଡ ପ୍ରଦାନ କରିବି, ମେ ସେ ଦଣ୍ଡଭା। ତେଣୁ ଆମର ସମୟ ହୋଇଗଲାଣି, ଆଉ ଗୋଟେ ଶ୍ଳୋକ ଅଛି, ଆମେ ସେଇଟା କହିବା ପାଇଁ ଚିନ୍ତା କରୁଥିଲୁ କିନ୍ତୁ ସେଇଟା ଆଲୋଚନା କରିବା ନାହିଁ। ଏଇ ଶ୍ଳୋକରେ ଭାଷ୍ୟରେ ସନାତନ ଗୋସ୍ୱାମୀ କହୁଛନ୍ତି, ନ ଚ ଅପରାଧାଦୀନାମପି ଅପରାଧାଦୀନାପି ଅନାଦରଣ ନମସ୍କାର। ଭଗବାନ ତାଙ୍କୁ କହିଲେ ନା, ଯେଉଁ ତୁମକୁ ଦ୍ରୋହ କଲେ ମଧ୍ୟ ତୁମେ ତା ପ୍ରତି ଦ୍ରୋହ କରିବ ନାହିଁ। ତେଣୁ ସନାତନ ଗୋସ୍ୱାମୀ କହୁଛି, ନ ଚ ଅପରାଧାଦୀନାମପି, ସେମାନେ ଅପରାଧୀ ହେଲେ ମଧ୍ୟ ତାଙ୍କୁ ଯେଉଁ ନମସ୍କାର କରିବ, ଅନାଦରରେ ନମସ୍କାର କରିବ ନାହିଁ। ମନରେ କାୟ ମନବାକ୍ୟ ଶ୍ରୀ ଶ୍ରୀ ସୀତାରାମ ରକ ହନୁମାନ ଯେଉଁ ଘେଇ ଯାଏ, ଯେଉଁ ପ୍ରଣାମ କରିବା, ଏ ପ୍ରଣାମର କ'ଣ ରହିଛି, ଅଷ୍ଟାଙ୍ଗ ଷାଷ୍ଟାଙ୍ଗ ପ୍ରଣାମ ରହିଛି ନା, ଆଠଟି ଅଙ୍ଗ ରହିଛି ପ୍ରଣାମର, ଆଠଟି ଅଙ୍ଗ ରହିଛି ଷଷ୍ଠାଙ୍ଗ ପ୍ରଣାମ ରହିଛି, ତା ଦେହରେ ଏଇଟା ମନବିଦ ରହିଛି, ଗୋଟେ ମନ ବୁଦ୍ଧି ଏବଂ ଚକ୍ଷୁ ମାଧ୍ୟମରେ ଦେଖିବା, ଆଉ ଯେଉଁ ଆମ ଶରୀର ସବୁ ରହିଛି ଶରୀର ଅଙ୍ଗ ପ୍ରଣାମ କରିବା ଦଣ୍ଡବତ ଭଳି ସେଇଟା ହେବ, କିନ୍ତୁ ଅଷ୍ଟାଙ୍ଗ ବୋଲି କୁହାଯାଉଛି ଏଇଟା, ଅଷ୍ଟାଙ୍ଗରେ ମନ ମଧ୍ୟ ରହିଛି, ମନରେ ମଧ୍ୟ ତାଙ୍କ ପ୍ରତି କୌଣସି ଅନାଦର କରିବା ନାହିଁ, ଆଦର କରିବା, ଏବଂ କଥାରେ ମଧ୍ୟ ବାକ୍ କହିଲେ କଥାରେ ମଧ୍ୟ ତାଙ୍କୁ ତାଙ୍କୁ କ'ଣ ତାଙ୍କର କ'ଣ ତାଙ୍କର ସ୍ତୁତି କରିବା ବା ତାଙ୍କର ପ୍ରେଜ କରିବା, ତାଙ୍କୁ ପ୍ରେଜ କରିବା, ତାଙ୍କୁ ସ୍ତୁତି କରିବା, ପ୍ରଶଂସା କରିବା ତାଙ୍କୁ, ଏଇଭଳି ଭାବରେ କଥା ରହିଛି। ଅନାଦରରେ କରିବା କଥା ନୁହଁ, ଆମେ ଯେ ଚାହିଁବା ଦଣ୍ଡବୋଧ କରୁଥିବା କିନ୍ତୁ ମନରେ ଅଲଗା ଚିନ୍ତା କରୁଥିବା, ନା ଆଦର ସହିତ କରିବାକୁ ପଡ଼ିବ, ଅନାଦରଣୀ ନମସ୍କାର। କିନ୍ତୁ ଭକ୍ତି ଏଇବ କାର୍ଯ୍ୟ ଇତ୍ୟାହ, କିନ୍ତୁ ଭକ୍ତିର ସହିତ କରିବା, ଆମେ ଯଦି ଭଗବାନ ପ୍ରଣାମ କରୁଛେ, ଭଗବାନ କହିଲେ ନା ଭଗବତ ଗୀତାର ସାର ହେଉଛି ଏଇଟା, ମନରେ ଚିନ୍ତା କର, ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋର ପୂଜା କର ଏବଂ ମୋତେ ପ୍ରଣାମ କର, ଏଇ ଚାରୋଟି ହେଉଛି ଗୀତାର ସାର। ତେଣୁ ଏଇ ଶ୍ଳୋକଟି ଅନୁକାଳମ କହିଲେ ସଦା ସମାହିତ ସାବଧାନ ସନ୍, ଅନୁକାଳ ସବୁ ସମୟରେ, ସମାହିତ କହିଲେ ସାବଧାନର ସହିତ, ଆମେ କହୁଛେ ନା ବନ୍ଧୁ ମୁଇଁ ସାବଧାନ ମୋତେ ପ୍ରଭୁପାଦଙ୍କ କହୁଛେ କ'ଣ, ଶ୍ରୀଗୁରୁ ଚରଣ ପଦ୍ମ କେବଳ ଭକତି ସଦ୍ମ, ମୁଁ ସାବଧାନ ସହିତ ବନ୍ଦନା କରୁଛି, କାହିଁ ମନ ବାକ୍ୟରେ ଏଇଟା କରିବା କଥା? ବନ୍ଦନା ଖାଲି ମୁହଁରେ କରିବା ଆଉ ମନରେ ଅଲଗା ଚିନ୍ତା କରିବା, ସେଇଟା ସାବଧାନ ହେବ ନାହିଁ, ଅସାବଧାନ ସହିତ ହେଇଗଲା ସେଇଟା। ଭାବ ସାଗରୁ ପାହାର ହେବାଟା ଏତେ ଛୋଟିଆ କଥା ନୁହଁ, ଅନେକ ଜନ୍ମ ବିତିଯାଇଛି, ଆମର ନଷ୍ଟ ହେଇଯାଇଛି, ଅନେକ ଜନ୍ମ କୋଟି କୋଟି ଜନ୍ମ ନଷ୍ଟ ହେଇଯାଇଛି। ଏହି ଜନ୍ମରେ ଆମେ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି, ତେଣୁ ଆମେ ବହୁତ ସାବଧାନ ସହିତ ବହୁତ ସିରିୟସଲି ଏଇଟା ଗ୍ରହଣ କରିବା କଥା। ତେଣୁ ଏଇଠି କହ ସଦା ସାବଧାନ ସନ୍ ବିପ୍ରାଣ ଏତି ବହୁତେନ ତ ଜାତି ସର୍ବାନ୍ ସଂଗୃହାନ୍ତି। ବିପ୍ରାଣ ବହୁ ବଚନ କହିବାର ଉଦ୍ଦେଶ୍ୟ ହେଉଛି ନା ତ ଜାତି, ବ୍ରାହ୍ମଣ ଜାତିମାନଙ୍କୁ ସେ ପ୍ରଣାମ କରୁଛନ୍ତି, ଜାତିକୁ ବ୍ରାହ୍ମଣ ଜାତିକୁ ପ୍ରଣାମ କରୁଛନ୍ତି। ଚ କହିଲେ ଅପି, ତମେ ମଧ୍ୟ ଜୁଏମ ଅପି, ଯୋ ଜନୁ ଅନ୍ୟଥା କରନ୍ତି, ଯେ ଅନ୍ୟଥା କରିବ କ'ଣ ହେବ ନା ସମେ ଦଣ୍ଡଭାଗ ହେବେ, ସେ ମୋ ଠାରୁ ଦଣ୍ଡ ପାଇବା ପାଇଁ ଯୋଗ୍ୟ ହେବେ, ଦଣ୍ଡ ପାଇବା ପାଇଁ ଯୋଗ୍ୟ ହେବେ, ଦଣ୍ଡଭାଗ ହେବେ। ଜମାଦି ଦ୍ୱାରା ଅମୂତ୍ର ପରଜନ୍ମରେ ଜମ ତାଙ୍କୁ ଦଣ୍ଡ ପ୍ରଦାନ କରିବେ, ଏବଂ ସାକ୍ଷାତ ସ୍ୱୟଂ ଚ ଅତ୍ର ତଂ ଦଣ୍ଡଇସାମି, ବର୍ତ୍ତମାନ ମୁଁ ତୁମକୁ ଦଣ୍ଡ ପ୍ରଦାନ କରିବି। ବର୍ତ୍ତମାନ ସେମାନେ ରହିଛନ୍ତି ନା, ଯାଦବମାନେ ରହିଛନ୍ତି, ଭଗବାନ ତାଙ୍କୁ ଦଣ୍ଡ ପ୍ରଦାନ କରିବେ। ଏହିସବୁ କଥା ରହିଛି ଆମର କଥାରେ, ଯଦି କାହାକୁ କିଛି ବ୍ୟାଘାତ ଦେଇଥିବା ଆମେ ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛୁ। ଆମେ ଅନ୍ତିମରେ ଭଗବାନଙ୍କୁ ଭଗବାନ ଭଜନ କରିକି ଆମେ କଥାକୁ ବିଶ୍ରାମ ଦେବା।